संसार द्वारा प्रदेश की माते से उसकी वरदान सही रोजगार कर पद मरे मन मंत्र योजना करी श्री राधा गोविंद जय श्री सीतारामगढ़ हनुमान श्री जगन्नाथ प्रदेश चौदह महारानी श्री महादेव समस्त पार्श्व देव देवी नगर पद मरे मोर मंत्र योजना करी मंदिर प्रचार बृंद तथा पूजा बृंद आमर संग्रह मुख्य आशीर्वाद प्राण प्रभु समस्त भक्त सुजन मंदिर माध्यम मोर प्रण निवेदन करी आज ष्ठ एवं अंतिम दिवस कथा आम कह तेणु आज भगवान कृपा गुरुपुरा कृपा आज आम ये अंतिम दिवस पहुँची पारे भगवान छदिन धरी धन्यवाद बोले जदिओ आम कौन से योग्यता नहीं कि वैष्णव मान कृपा कृतज्ञ कृपा आम श्री भगवान कथा किसी कीर्तन कले बा श्रवण कले तेनाली भगवान लीला ये लीला बहुत भाग्य तुम भगवान कथा श्रवण कर भागवत श्रवण करने देवदेव मैंने आग्रही आसते कही बोले सुखदेव गोस्वामी कलिकित महाराज के भागवत कथा कह आरंभ है देवता मैंने से पहुँची गले सोनपुर आस पहुँची गले अमृत भाण्डराणी अमृत कलशाणी प्रदान कले कहे सुखदेव गोस्वामी ये अमृत कलश नि कलिकित महाराज दे दिखु ये अमृत पान कले तथ्य दर्शन करते कि हमारी असुविधा तक आपड़ आमको दयाकर सतर जाए आमको भागवत कथा कहूँ तेणु सुखदेव गोस्वामी विदाय करदे कहीं ना ये स्वर्गर अमृत सहित सी भागवत मंत्र तुलना करदे कौटी कार्य कौटी कांचन तेनाली विदाय करदे से पद्मपुराण से भागवत महात्म वर्णना कर स्वर्गे सत्ये कैलासे वैकुंठे नास्त्यक्रस अत्र पिबंध सद्भाग्या मां मुंचंत करके भागवत मैं आस्वादन करे स्वर्ग मिलना स्वर्गे सत्य सत्यलोक ब्रह्मा लोक ब्रह्मा रही शिवजी लोक कैलास लोक भागवत आस्वादन हो पारना स्वर्गीय सत्य से कैसे अन्य कथा कौन कह वैकुंठ नास्ते रस वैकुंठ रस नहांती भागवत रस तेणु अत्र पीवंतु सद्भाग्य जो मान बहुत भाग्य रही बहुत भाग्य उदय सद्भाग्य जो उदय उदय से मैंने पान करते पीवंतु सद्भाग्य माँ मुंत कराग करूँ ना तेणु भागवत आरंभ से मंगलाचरण से व्यासदेव तीनोटी श्लोक मंगलाचरण करोटे श्लोक से कहते ये आशीर्वाद प्रदान कर समस्त तृतीय श्लोक निगम करोर कलितम कलम शुभ मुखाद अमृत दुर्सुत पीबत भागवत रसमालय अमृत रसिका भूवि भावुका भूवि भावुका भूवि कहे बाहर पृथ्वी पृष्ठ से अन्य कोटी रस नहीं अवेलेबल हम ना मिले ना ये निगम रूपक समस्त वैदिक शास्त्र वैदिक शास्त्र को गोटे कल्प वृक्ष सहित तुलना करेणु तार सुपक्त मिष्ट फल होती श्रीमद भागवत निगम कल्पतर गणित फल जो फल पाचि वैज्ञानिक मैंने गवेषणा कले कहीं फल पाचिले आकुटा पाचिगले कहीं तले पड़ी न्यूटन चंद्रु बाहर कले न्यूटन लॉ बाहर ये ग्रेविटेशनल फोर्स रही पृथ्वी आकर्षण शक्ति रही कि फल पड़ जाए चले कि ये ग्रेविटेशनल फोर्स ये काम करना ये हूँ स्पिरिचुअल ट्रांसेंडेंटल लिटरेचर ये परमार्थिक जो वेद से कल्प वृक्ष जो फल होती ये माध्यम से कार्य करना तेनालीराम पढ़ूना गणित फल जो आसूसी गुरु शिष्य परंपरा आसूसी भगवान ज्ञान प्रदान कर ब्रह्मा को ब्रह्मा प्रदान कर नारद मुनि को ନାରଦ ମୁନି ବ୍ୟାସଦେବଙ୍କୁ ବ୍ୟାସଦେବ ଶୁକଦେବ ଭୂଷଣଙ୍କୁ ଏହିଭଳି ଭାବରେ ପରମ୍ପରାରେ ଆସୁଛି। ଗଳିତମ ଫଳ ତଳେ ପଡ଼ିଗଲେ ଫଳଟି ନଷ୍ଟ ହୋଇଯିବ, ତେଣୁ ତଳେ ପଡ଼ୁନି, ଆମର ହାତରେ ପଡ଼ୁଛି। ନିଗମ କାଳକର ଗଳିତମ ଫଳ ସୁଗମ କାହାଙ୍କ ଏ ଫଳ ଯେତେବେଳେ ଆସୁଛି ସେ ସମୟରେ ଯେତେବେଳେ ଗୋଟେ ଫଳ ପାଚିଯାଏ ତାହେଲେ ଯଦି ସୁଖ ତାଙ୍କ ମାରିବ ତାହେଲେ ତା'ର ନିଷ୍ଠତା ଆହୁରି ବଢ଼ିଯିବ। ତେଣୁ ଏ ସୁଖଦେବ ଗୋସ୍ୱାମୀ ଯେଉଁ କଥା କହୁଛନ୍ତି ଏ ଫଳର ନିଷ୍ଠତାକୁ ଆହୁରି ବଢ଼େଇ ଦେଉଛି। ସୁଖମୁଖା ଅମୃତ ଦର୍ଶନ ଏ ଅମୃତ ଆହୁରି ଆସ୍ୱାଦନୀୟ ହୋଇଯାଉଛି। ତେଣୁ ଅମୃତ ଦର୍ଶନ ନିଗମ ଗଣପତର ଗଣିତମ ଫଳ ସୁଖମୁଖା ଅମୃତ ଦର୍ଶନ ପିବନ୍ତମ ଭାଗବତମ ମୂରୁ ରସିକ ଦୁର୍ବିଭାବକା ଏଇ ପିବନ୍ତମ କହିଲେ ଏଠି ବ୍ୟାସରେ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରୁଛନ୍ତି। ପିବତ ପିବତ ଏଠି ପାନ କରନ୍ତୁ ଏଠି ଆଶୀର୍ବାଦ ଦେଉଛନ୍ତି ସେ ପିବତ ଭାଗବତ ରସମ ଆଳୟ ଇଏ ରସର ଆଳୟ ରସର ସାଗର ରସର ସାଗର ଏଇ ଆଳୟର ଆଉ ଗୋଟେ ମଧ୍ୟ ଅର୍ଥ ହେବ ଲୟ ଲୟ କହିଲେ ଧ୍ୱଂସ ବା ମୃତ୍ୟୁ ମୃତ୍ୟୁ ପର୍ଯ୍ୟନ୍ତ ମଧ୍ୟ ଏଠି ମାନେ ପାନ କରିପାରିବେ ଆଳୟ ମୁହୂର୍ତ୍ତ ପ୍ରତି ମୁହୂର୍ତ୍ତରେ ରସିକା ବିଭାବିକା ଯେଉଁମାନେ ରସ ଆସ୍ୱାଦନ କରିବା ପାଇଁ ଚାହୁଁଛନ୍ତି ଏଇ ପୃଥିବୀ ପୃଷ୍ଠରେ ଏଇ ରସ ମିଳୁଛି ତେଣୁ ସେମାନେ ଭାବୁକ ବ୍ୟକ୍ତି ଏଇଟା ରସକୁ ଆସ୍ୱାଦନ କରନ୍ତୁ। ଏଇଭଳି ରସ ଭାଗବତ ରସ ତେଣୁ ଆମେ ଏଇ ଭାଗବତ ରସ ଭାଗବତର ଅତୀତରେ ବର୍ଣ୍ଣନା କରାଯିବ ଯେଉଁଭଳି ଭାବରେ ସମୁଦ୍ର ମନ୍ଥନରୁ ବିଷ ବାହାରିଥିଲେ ଏବଂ ସେଥିମଧ୍ୟ ଅମୃତ ବାହାରିଥିଲେ ଆମେ ଗତ ବର୍ଷ ସଂକ୍ଷେପରେ କହିଥିଲେ ଏଇ ଯେଉଁ ଅମୃତ ବାହାରିଥିଲେ ଶିବଜୀ ବିଷକୁ ପାନ କରିଥିଲେ ତେଣୁ ଅମୃତ ବିଷ କାହିଁକି ପାନ କରେ ନା ସମସ୍ତ ଜୀବଜଗତକୁ ଉଦ୍ଧାର କରିବା ପାଇଁ ରକ୍ଷା କରିବା ପାଇଁ ନହେଲେ ସମସ୍ତ ଜୀବଜଗତ ନଷ୍ଟ ହୋଇଥାନ୍ତେ ମୃତ୍ୟୁବରଣ କରିଥାନ୍ତେ ବିଷରେ ଜଳାରେ ତେଣୁ ଶିବଜୀ ନୀଳକଣ୍ଠରେ ପରିଣତ ହୋଇଗଲେ। ଆମେ ଗୋଟେ ସ୍ଥାନରେ ଏ ନୂଆପଲ୍ଲୀରେ ଏହି ସମୁଦ୍ର ମନ୍ଥନରେ କହିଥିଲେ ତେଣୁ ଏଇ ଯେଉଁ ଅମୃତ ବାହାରିଲେ ଏ ଅମୃତକୁ ଯଦିଓ ଅସୁରମାନେ ଏବଂ ଦେବତାମାନେ ଏବଂ ସୁରାସୁରଗଣ ସମଦେଶ କାଳ ହେତ୍ୱର୍ଥ କର୍ମ ମତୟୋ ବି ଫଳେ ବିକଳ୍ପା ତତ୍ରାମୃତ ସୁରଗଣ ଫଳମଞ୍ଜ ସାହୁ ନ ଯାତ୍ରା ଚରଣା କାହିଁକି ଅସୁରମାନେ ଏଇ ପାଇପାରିବେ ନାହିଁ ନା ଭଗବାନଙ୍କ ପାଦପଦ୍ମରେ ଆଶ୍ରୟ ନ ନେଇଥିବା ହେତୁ ଭଗବାନଙ୍କ ପାଦପଦ୍ମରେ ଆଶ୍ରୟ ନେଇନଥିବା ହେତୁ ସେମାନେ ଏ ଅମୃତରୁ ବଞ୍ଚିତ ହେଲେ କିନ୍ତୁ ଦେବତାମାନେ ଏ ଅସୁର ଏଇ ଯେଉଁ ଅମୃତକୁ ବହୁତ ଅଞ୍ଜସା ବହୁତ ସହଜରେ ଭଗବାନ କୃପାରୁ ଭଗବାନ ମୋହିନୀ ରୂପରେ ଆସିଲେ ଯେ ପାଦପଙ୍କଜର ଶରଣାମ ଦୈତ୍ୟା ଦୈତ୍ୟମାନେ ଭଗବାନଙ୍କ ପାଦପଦ୍ମରେ ଆଶ୍ରୟ ନେଇନଥିବାରୁ ସେମାନେ ଏଠୁ ବଞ୍ଚିତ ହେଲେ। ସେହିଭଳି ଭାବରେ ଏ ଭାଗବତ ଅନ୍ତିମରେ ଜଣାଚାର୍ଯ୍ୟ କହୁଛନ୍ତି ଅନ୍ତିମ ଦ୍ୱାଦଶ ସ୍କନ୍ଧ 13 ଅଧ୍ୟାୟ ପ୍ରଥମ ଶ୍ଳୋକର ଟୀକାରେ ବିଶ୍ୱନାଥ ଚତୁର୍ଥ କହୁଛନ୍ତି ଯେ ଏଇ ଯେଉଁ ବେଦ ସମୁଦ୍ର ମନ୍ଥନ ହେଉଛି ବେଦରୂପକ ସମୁଦ୍ରକୁ ମନ୍ଥନ କରାଯାଉଛି ଏଥିରୁ ଯେଉଁ ଅମୃତ ବାହାରୁଛନ୍ତି ଏ ଅମୃତ ହେଉଛନ୍ତି ଶ୍ରୀମଦ୍ ଭାଗବତ। ତେଣୁ ଏଇ ଶ୍ରୀମଦ୍ ଭାଗବତ ଯେଉଁମାନେ ପାଳନ କରୁଛନ୍ତି ବା ଶ୍ରବଣ କରୁଛନ୍ତି ସେମାନେ ଦେବତାମାନେ ସେମାନେ ହେଉଛନ୍ତି ଦେବତା କିନ୍ତୁ ଯେଉଁମାନେ ଏଥିରୁ ବାଦ ଯାଉଛନ୍ତି ଯେଉଁମାନେ ଏଟାକୁ ଗ୍ରହଣ କରୁନାହାନ୍ତି ଭାଗବତ ଆସ୍ୱାଦନ କରୁନାହାନ୍ତି ସେମାନେ ଅସୁର ଭଳି। ତେଣୁ ସୁଧ ଗୋସ୍ୱାମୀ ମଧ୍ୟ ଅନ୍ତିମରେ ଯେଉଁମାନେ ଭାଗବତମର ପାଠ ଯେଉଁମାନେ ବା ଯେଉଁମାନେ ଶ୍ରବଣ କରୁଛନ୍ତି ବା ଯେଉଁମାନେ କୀର୍ତ୍ତନ କରୁଛନ୍ତି ତାଙ୍କୁ ସେ ଆଶୀର୍ବାଦ ଦେଉଛନ୍ତି ସେମାନେ ଏହି ଭାଗବତ ରୂପକ ଅମୃତ ପାଳନ କରନ୍ତି। ତେଣୁ ଆମେ ଏଇଭଳି ଭାବରେ ଯଦିଓ ଆମର କୌଣସି ଯୋଗ୍ୟତା ନାହିଁ ଗତ 5 ଦିନ ଧରି ଆମେ ଭଗବାନଙ୍କ ବାଲ୍ୟଲୀଳା ଏଇ ଅମୃତକୁ ଆସ୍ୱାଦନ କଲେ ଷଷ୍ଠ ଅଧ୍ୟାୟ ଏବଂ ସପ୍ତମ ଅଧ୍ୟାୟ ଏଇ ଦୁଇଟି ଅଧ୍ୟାୟ ଆମେ ଶ୍ଳୋକ ଅନୁସାରେ ପାଠ କଲେ ତେଣୁ ଆ ପର ଯେଉଁ ଅଷ୍ଟମ ଅଧ୍ୟାୟ ଆମେ ସଂକ୍ଷେପରେ କହିବା ଭଗବାନ ବାଲ୍ୟଲୀଳା ଏଇ ଷଷ୍ଠ ଅଧ୍ୟାୟରୁ ଆମେ କହିବା ପ୍ରଥମ ଅଧ୍ୟାୟରୁ ଆରମ୍ଭ ହେଇକି ଦଶମ ପ୍ରଥମ ଅଧ୍ୟାୟରୁ ଭଗବାନଙ୍କ ଆବିର୍ଭାବ ଆରମ୍ଭ କରି ଭଗବାନଙ୍କର ପାଲ୍ୟ ଲୀଳା ବା କୌମାର ଲୀଳା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଲୀଳା ଦଶମ ସ୍କନ୍ଧ ଚଉଦ ଅଧ୍ୟାୟ ପର୍ଯ୍ୟନ୍ତ ବର୍ଣ୍ଣନା କରାଯାଇଛି। ଚଉଦଟି ଅଧ୍ୟାୟରେ ଭଗବାନଙ୍କର କିଭଳି ବିବାହ ହେଲେ, ମା ଦେବୀଙ୍କୁ ଗର୍ଭ କେମିତି ଆସିଲେ, ଦେବତାମାନେ କେମିତି ସ୍ତୁତି କଲେ, ଗର୍ଭସ୍ତୁତି କଲେ, ଭଗବାନ ଯେତେବେଳେ ଆବିର୍ଭାବ ହେଲେ ତାପରଠୁ ତାଙ୍କ ଲୀଳା ଆମେ ଛଅ ଦିନ ଲୀଳାକୁ ଆରମ୍ଭ କରିଥିଲେ। ଷଷ୍ଠ ଅଧ୍ୟାୟରୁ ଆରମ୍ଭ ହୋଇଛି, ତେଣୁ ଏହି ଷଷ୍ଠ ଅଧ୍ୟାୟରୁ ଚଉଦ ଅଧ୍ୟାୟ ପର୍ଯ୍ୟନ୍ତ ସେ ଭଗବାନଙ୍କର ଏହି ବାଲ୍ୟ ଲୀଳା କୁମାର ଲୀଳା ଚାଲିଛି। ତେଣୁ ଆମେ ଯେଉଁଠି ଗତକାଲି କଥା ବିଶ୍ରାମ ଦେଇଥିଲେ, ଏହି ସପ୍ତମ ଅଧ୍ୟାୟରେ ତିନୋଟି ଲୀଳା ବର୍ଣ୍ଣନା କରାଯାଇଛି। ଗୋଟିଏ ହେଉଛି ସକାଶବଦ୍ଧ, ଗୋଟିଏ ତୃଣାବ୍ରତବଦ୍ଧ, ଏବଂ ଆଉ ଗୋଟିଏ ହେଉଛି ଭଗବାନଙ୍କ ବିଶ୍ୱରୂପ। ମୁଁ କହିଥିଲି ଗତକାଲି, ତେଣୁ ଏ ଯେଉଁ ତୃଣାବ୍ରତ ଭଗବାନଙ୍କୁ ନେଇଯାଇଥିଲେ ମା ଯେତେବେଳେ ଏଇ ବର୍ଷକ ଲୀଳା, ଏକ ବର୍ଷ ଯେତେବେଳେ ହୋଇଥିଲା ଭଗବାନଙ୍କୁ ଏଇ ଲୀଳାଟି ହୋଇଥିଲା, ମା ଯେତେବେଳେ ପୁତ୍ରକୁ ଉତ୍ତୋଳନ କରୁଛନ୍ତି ସେତେବେଳେ ବହୁତ ଭାରି ହୋଇଗଲେ, ବସି କୋଡ଼ରେ ମଧ୍ୟ ରଖିପାରିଲେ ନାହିଁ, ଏତେ ଓଜନ ହୋଇଗଲେ ଭଗବାନ, ତେଣୁ ସେ ତଳେ ରଖିଦେଇଥିଲେ। ତୃଣାବ୍ରତ ଆସି ତାଙ୍କୁ ଯେଉଁ ନେଇଗଲା ଭଗବାନ, ତା ମାଧ୍ୟମରେ ଯେଉଁ ଦେବତାମାନଙ୍କର ସ୍ୱର୍ଗରାଜ୍ୟ ପରିଭ୍ରମଣ କଲେ, ଦେବତାମାନଙ୍କୁ କୃପା କଲେ, ଦେବତାମାନଙ୍କୁ ଦର୍ଶନ ଦେଲେ, ଏବଂ ତାପରେ ତୃଣାବ୍ରତକୁ ବଧ କରିଛନ୍ତି ଏବଂ ଉଦ୍ଧାର କରିଛନ୍ତି, ବଧ କରି ଭଗବାନ ତାଙ୍କୁ ଉଦ୍ଧାର କରିଛନ୍ତି। ସେ ମଙ୍ଗଳମୟ ଶୋଭାପତ୍ରତାରି ଗତିଦାୟକ ଭତାରି ଗତିଦାୟକ। ତେଣୁ ଏହାପରେ ମା ଯେଉଁ ଚିନ୍ତା କରୁଥିଲେ, କ'ଣ ପାଇଁ ଏ ପୁଅ ଏତେ ଭାରି ହେଇଯାଇଥିଲା, ସେ ତ ତାର ଶରୀର କିଛି ବୃଦ୍ଧି ହେଇନି, ସେ ଯେଭଳି ଭାବରେ ଥିଲା ସେଇଭଳି ଭାବରେ ସେତେବେଳେ କେମିତି ଏଠି ବୃଦ୍ଧି ହେଇଗଲା, ବର୍ତ୍ତମାନ ତ ଠିକ୍ ଅଛି, ସେତେବେଳେ କାହିଁକି ଏତେ ହେଲା, ସବୁବେଳେ ମନରେ ସନ୍ଦେହ ଥିଲା। ତେଣୁ ଯେତେବେଳେ ଗୋଟିଏ ଦିନ ସେ ଯେତେବେଳେ ପୁତ୍ରକୁ ସ୍ତନ୍ୟପାନ କରୁଛନ୍ତି, ସେହି ସମୟରେ ପୁତ୍ର ସ୍ତନ୍ୟପାନ କରିସାରି ଯେତେବେଳେ ହାଇ ମାରୁଛନ୍ତି, ନିଦ୍ରା ତାଙ୍କୁ ଆସିଯାଉଛି, ହାଇ ମାରୁଛନ୍ତି, ସେହି ସମୟରେ ତାଙ୍କ ମୁଖରେ ଏ ବିଶ୍ୱରୂପକୁ ଦେଖିଲେ। ଆମେ ଏଇ କଥା ବିଶ୍ରାମ ଦେଇଥିଲେ, ଖଂ ରୋଦସୀ ଜ୍ୟୋତି ରଣୀଙ୍କ ମାସ ସୂର୍ଯ୍ୟେନ୍ଦ୍ର ବହ୍ନୀ ସୂଚନାଂ ବୁଦ୍ଧିଷ୍ଟ ଦ୍ୱୀପାନ୍ ନବାନ୍ତ ଦୁହିତ୍ରୋବନାନି ଭୂତାନି ଜାନି ସ୍ଥିରଜଙ୍ଗମାନି। ସମଗ୍ର ପୃଥିବୀ ବିଶ୍ୱ ଦେଖିଲେ ଗୋଟେ ଛୋଟିଆ ପାଟିରେ, ଛୋଟିଆ ମୁଖରେ ସମଗ୍ର ବିଶ୍ୱକୁ ଦେଖିଲେ, ଅସମ୍ଭବ କଥା। କ'ଣ ଦେଖିଲେ ନା ଖଂ ଆକାଶ ଦେଖିଲେ ପାଟିରେ, ରୋଦସୀ ସ୍ୱର୍ଗକୁ ମଧ୍ୟ ଦେଖିଲେ, ଏବଂ ଜ୍ୟୋତିଷ ଜ୍ୟୋତିଷ ଚକ୍ର ଅଛନ୍ତି, ସବୁ ଜ୍ୟୋତିଷ ଚକ୍ରକୁ ମଧ୍ୟ ଦେଖିଲେ, ଅନେକ ମାସ ଦିଗ ସମୟ ଅଷ୍ଟ ଦିଗ ରହିଛି, ଦଶ ଦିଗ ରହିଛି, ସେସବୁ ଦିଗକୁ ମଧ୍ୟ ଦେଖିଲେ, ସୂର୍ଯ୍ୟ ଦେଖୁଛନ୍ତି, ଚନ୍ଦ୍ର ଦେଖୁଛନ୍ତି, ଅଗ୍ନି ଦେଖୁଛନ୍ତି, ପବନ ବା ମରୁତ ପବନକୁ ଦେଖୁଛନ୍ତି, ଅମ୍ବୁଧି ଜଳ ଜଳରାଶି ଦେଖୁଛନ୍ତି, ଏବଂ ଦ୍ୱୀପାନ ଅନେକ ଦ୍ୱୀପ ଦେଖୁଛନ୍ତି, ବହୁ ବଚନରେ କୁହାଯାଉଛି ଅନେକ ଦ୍ୱୀପ ଦେଖୁଛନ୍ତି, ଗୋଟିଏ ନୁହଁ ଦୁଇଟା ନୁହଁ ଅନେକ ଦ୍ୱୀପ, ଦ୍ୱୀପାନ ନାଗାନ ଅନେକ ପର୍ବତ ଦେଖୁଛନ୍ତି, ହିମାଳୟ ପର୍ବତ ମଧ୍ୟ ଦେଖିଛନ୍ତି, ତା ଦେହରେ ଯେତେ ପର୍ବତ ଅଛି ସବୁ ପର୍ବତକୁ ଦେଖୁଛନ୍ତି, ଦ୍ୱୀପାନ ନାଗାନ ତ ଦୁହିତୃ ନାଗାନ ପର୍ବତର କନ୍ୟାକୁ କୁହାଯାଉଛି, ପର୍ବତର କନ୍ୟା ହେଉଛନ୍ତି ନଦୀ, ପର୍ବତରୁ ନଦୀ ସବୁ ଆସୁଛନ୍ତି, ଏବଂ ବିଭିନ୍ନ ବନ ଦେଖୁଛନ୍ତି, ତା ଦେହରେ ଦ୍ୱାଦଶ ବନ ମଧ୍ୟ ଦେଖୁଛନ୍ତି। ଆମେ ଗତକାଲି ପାଠ କରୁଥିଲେ ବୃହତ ବନର ଘଟଣା, ଏସବୁ ବୃହତ ବନରେ ହେଇଥିଲା, ତେଣୁ ବୃନ୍ଦାବନରେ ବାରଟି ବନ ରହିଛି, ଅନେକ ବନ ଦେଖୁଛନ୍ତି, ଦ୍ୱାଦଶ ବନ ଅନେକ ବନ ବନାନୀ, ଏବଂ ଭୂତାଣୀ ଜାନୀ ସ୍ଥିରଜଙ୍ଗମାନୀ ସମସ୍ତ ଜୀବମାନେ ମଧ୍ୟ ଦେଖୁଛନ୍ତି, ଏବଂ ଯଶୋଦାମାନଙ୍କ ନିଜେ ନିଜକୁ ମଧ୍ୟ ଦେଖୁଛନ୍ତି ତାଙ୍କ ପାଟି ଭିତରେ ମୁଖ ଭିତରେ। ଏ ଲୀଳାଟି ପୁଣି ଅଷ୍ଟମ ଅଧ୍ୟାୟ ବର୍ଣ୍ଣନା କରାଯିବ, ଅଷ୍ଟମ ଅଧ୍ୟାୟରେ ଯେତେବେଳେ ଭଗବାନଙ୍କର ଲୀଳା ଚାଲିଥିଲା ବାଲ୍ୟଲୀଳା, ଥରେ ଭଗବାନ ମାଟି ଖାଇଲେ, ମାଟି ଖାଇଛନ୍ତି, ତେଣୁ ମା ସବୁ ସାଙ୍ଗମାନେ ଏବଂ ବଳରାମ ମଧ୍ୟ ମାଆକୁ ଆସି କହିଲେ ଯେ କୃଷ୍ଣ ବର୍ତ୍ତମାନ ମାଟି ଖାଇଛି, ତେଣୁ ମାଆଙ୍କର ପୁଣି ଚିନ୍ତା ଆସିଗଲା, ବିବ୍ରତ ହୋଇଗଲେ, ମାଟି ଖାଉଛି, ଦେହ ଖରାପ ହେବ ସ୍ନେହରେ ମାଟି ଖାଉଛି, ଏତେ ଖାଦ୍ୟ ଦିଆହେଉଛି, ସନ୍ଦେଶ ଇତ୍ୟାଦି ସବୁ ଦିଆଯାଉଛି, ଏକାଦଶ ଅଧ୍ୟାୟ ବର୍ଣ୍ଣନା କରାଯିବ, ଗୋପୀମାନେ ଗୋପୀ ମିସ୍ ଗୋପୀଙ୍କ ନୃତ୍ୟ ଭଗବାନ ବାଳ କ୍ୱଚିତ ଉଦ୍ଗାୟକ କ୍ୱଚିତ୍ ନୃତ୍ୟ ତଦ୍ଵଶ ଦାରୁ ତନ୍ତ୍ର ଗୋପୀମାନେ ଯେତେବେଳେ କୁହନ୍ତି କୃଷ୍ଣ ତୁମେ ଟିକେ ଗୀତ ଗାନ କଲ, ଗୋଟେ ଗୀତଟେ ଗାଇଲ, ଆଉ ଟିକେ ନୃତ୍ୟ କଲ, ତେଣୁ କୃଷ୍ଣ କହିବେ କାହିଁକି ନୃତ୍ୟ କରିବି, କାହିଁକି ଗୀତ ଗାଇବି, ନା ତୁମକୁ ଦେବୁ ସନ୍ଦେଶ ଦେବୁ, ମାନେ ଲଉଣୀ ଦେବୁ, ମାଖନ ଦେବୁ, ଏସବୁ ଦେବୁ କହିବାରୁ ସିଏ ଗୀତ ଗାନ କଲ, ଦେବ ଗାନ କଲେ ଗୀତ ଦେବ, ମାଖନ ନାମ ଦେବୁ, ଠିକ୍ ଅଛି ଗୀତ ଗାନ କରନ୍ତି ଭଗବାନ, ଏବଂ ନୃତ୍ୟ ମଧ୍ୟ କରନ୍ତି। ଗୋପୀ ବି ସ୍ତୋଭିତ ନୃତ୍ୟ ଭଗବାନ ବାଳକ କ୍ୱଚିତ୍, ଭଗବାନ ହେଲେ ମଧ୍ୟ ଛୋଟ ପିଲା ଭଳି ସେ ନୃତ୍ୟ କରନ୍ତି। ଗୋପୀମାନେ ଯେଉଁଭଳି ଭାବରେ କହନ୍ତି ସେମାନେ ସେହିଭଳି ଭାବରେ କାର୍ଯ୍ୟ କରନ୍ତି, କୃଷ୍ଣ ସେହିଭଳି ଭାବରେ କାର୍ଯ୍ୟ କରନ୍ତି। ତେଣୁ ଉଦ୍ଗାୟକ କ୍ୱଚିତ୍ ନୃତ୍ୟ କେତେବେଳେ ଗାନ କରନ୍ତି ଏବଂ କେତେବେଳେ ନୃତ୍ୟ କରନ୍ତି ମଧ୍ୟ, ତାପସୁ ଦାରୁ ତନ୍ତ୍ରବତ୍ ଏକାଦଶରେ ବର୍ଣ୍ଣନା କରାଯିବ। ଭଗବାନ ଏଇ ଗୋପୀମାନଙ୍କର ଅଧୀନରେ କିଭଳି ହେଇଥିଲେ ନା, ଦାରୁ ତନ୍ତ୍ରବତ୍ କଣ୍ଢେଇ ନଥାଏ, ଯେମିତି କଣ୍ଢେଇ ନଥାଏ ସେଇଭଳି ଭାବରେ ନାଚୁଥିଲେ ସେ ଭଗବାନ ହେଇକିରି ଗୋପୀମାନଙ୍କ ପାଖରେ ଏଇଭଳି ଭାବରେ ତାଙ୍କର ବସ ହେଇଯାଇଥିଲେ, ତାଙ୍କ ଅଧୀନରେ ହେଇଯାଇଥିଲେ। ତିନି ଭଗବାନ କହିଛନ୍ତି ଭଗବାନ କାହାର ଅଧୀନ ନୁହନ୍ତି, ଭଗବାନ ହେଉଛନ୍ତି ସ୍ୱରାଜ, ହେଉଛନ୍ତି ସ୍ୱାଧୀନ, ତାଙ୍କ ଉପରେ କେହି ନାହାନ୍ତି, ତାଙ୍କ ଉପରେ କେହି ନିୟନ୍ତ୍ରଣକାରୀ ନାହାନ୍ତି। ସେଥିପାଇଁ ବ୍ରହ୍ମା ତାଙ୍କ ବ୍ରହ୍ମସଂଖ୍ୟାରେ ରଚନା କରିଛନ୍ତି, ଈଶ୍ୱର ପରମ କୃଷ୍ଣ ହେଉଛନ୍ତି ପରମେଶ୍ୱର, ପରମ ନିୟନ୍ତ୍ରଣକାରୀ, କିନ୍ତୁ ତାଙ୍କର ଭକ୍ତମାନଙ୍କର ଅଧୀନ ସେ ହେଇଯାନ୍ତି। ଅହମ୍ ଭକ୍ତ ପରାଧୀନ ହିଅ ସ୍ୱତନ୍ତ୍ର ଇବ ପ୍ରିୟ ସାଧୁଭିଷ୍ଟ ହୃଦୟ ଭକ୍ତି ଭକ୍ତଜନ ପ୍ରିୟ ଭାଗବତ ନବସ୍କନ୍ଦରେ ଏଇ ଲୀଳାଟି ରହିଛି। ଦୁର୍ଭାଷା ମୁନି ଯେତେବେଳେ ଅମ୍ବରୀଶ ମହାରାଜଙ୍କୁ ଅପରାଧ କରିଥିଲେ, ଅମ୍ବରୀଶ ମହାରାଜଙ୍କୁ ହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ, ତେଣୁ ଭଗବାନଙ୍କର ସୁଦର୍ଶନ ଚକ୍ର ସେଇ ଯେଉଁ ଦୁର୍ଭାଷା ଯେଉଁ ଗୋଟେ ଜଟା ଛିଣ୍ଡେଇ ପକାଇ ଦେଇଥିଲେ, କୃତିଆ ନାମକ ରାକ୍ଷସୀ ସୃଷ୍ଟି ହେଇଥିଲା, ଅଗ୍ନି ସାକ୍ଷାତ ଅଗ୍ନି, ସେଇ ଭଗବାନଙ୍କ ସୁଦର୍ଶନ ଚକ୍ର ସେ କୃତିଆ ରାକ୍ଷସୀକୁ ହତ୍ୟା କରି ଦୁର୍ଭାଷାକୁ ହତ୍ୟା କରିବା ପାଇଁ ଚାହିଁଲେ ନାହିଁ। ତେଣୁ ଦୁର୍ଭାଷା ଆକୁଳ ହେଇ ଜୀବନକୁ ରକ୍ଷା କରିବା ପାଇଁ ବିଭିନ୍ନ ସ୍ଥାନକୁ ଧାଇଁଲେ, ଏମିତି ଗର୍ଭଦେବ ଜଳରେ ପ୍ରବେଶ କଲେ ସେଥିରୁ ମଧ୍ୟ ସେ ରକ୍ଷା ପାଇପାରିଲେ ନାହିଁ। ସୁଦର୍ଶନଙ୍କର ଯେଉଁ ଅଗ୍ନି ରହିଛି, ଦାହିକା ଶକ୍ତି ରହିଛି, ସେଥିରୁ ସେ ନିବୃତ୍ତ ହେଇପାରିଲେ ନାହିଁ। ବ୍ରହ୍ମା ଶିବ କେହି ତାକୁ ରକ୍ଷା କରିପାରିଲେ ନାହିଁ, ଯଦିଓ ଦୁର୍ଭାଷା ହେଉଛନ୍ତି ଶିବଜୀଙ୍କ ହସ୍ତରେ ଆସିଛନ୍ତି, ଅତ୍ରିଙ୍କର ପୁତ୍ର ଶିବଜୀଙ୍କ ହସ୍ତରେ ସେ ଆସିଛନ୍ତି, କିନ୍ତୁ ଶିବଜୀ ମଧ୍ୟ ତାଙ୍କୁ ରକ୍ଷା କରିପାରିଲେ ନାହିଁ। ତେଣୁ ଅନ୍ତିମରେ ଯେତେବେଳେ ସୁଦର୍ଶନ ଚକ୍ର ଯେଉଁ ବିଷ୍ଣୁଙ୍କର ଚକ୍ର ତାଙ୍କ ପାଖକୁ ଯାଇ ପହଞ୍ଚିଲେ, ତାଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଛନ୍ତି, ସେତେବେଳେ ଭଗବାନ କହୁଛନ୍ତି ସେ କଥା, ଅହମ୍ ଭକ୍ତ ପରାଧୀନ ହିଅ ସ୍ୱତନ୍ତ୍ର ଏବ ବିଜୟ, ଏ ବିଜୟ ମୁଁ ତୁମକୁ ରକ୍ଷା କରିପାରିବି ନାହିଁ। ପ୍ରଭୁ ଆପଣ ହେଉଛନ୍ତି ବ୍ରାହ୍ମଣ ଦେବତା, ଗୋବ୍ରାହ୍ମଣ ହିତାୟତ, ଆପଣ ଗାଭୀମାନଙ୍କୁ ବ୍ରାହ୍ମଣମାନଙ୍କୁ ରକ୍ଷା କରନ୍ତି, ଆଉ ମୁଁ ଜଣେ ବ୍ରାହ୍ମଣ ମୋତେ ରକ୍ଷା କରିବେ ନାହିଁ, ନା ମୁଁ କେମିତି ରକ୍ଷା କରିବି, ମୁଁ ପୁରା ଭକ୍ତର ଅଧୀନ ହେଇଯାଇଛି, ଅହମ୍ ଭକ୍ତ ପରାଧୀନ, ମୋର ଭକ୍ତ ପାଖରେ ତୁମେ ଅପରାଧ କରିଛ, ତେଣୁ ମୁଁ ତୁମକୁ ଉପଦେଶ ଦେଉଛି, ଯଦି ତୁମେ ଶାନ୍ତି ଚାହୁଁଛ ବା ଆନନ୍ଦ ରହିବା ପାଇଁ ଚାହୁଁଛ, ତାହେଲେ ଯାଇ ସେଇ ଅମ୍ବରୀଶ ପାଖରେ ଯାହା ପାଖରେ ତୁମେ ଅପରାଧ କରିଥିଲ ସେଇଠି କ୍ଷମା ପ୍ରାର୍ଥନା କର। ତେଣୁ ସେ ପୁଣି ଆସିଲେ, ବୈକୁଣ୍ଠରୁ ଆସିଲେ, ପୁଣି ବୃନ୍ଦାବନକୁ ଆସିଲେ, ବୃନ୍ଦାବନରେ ଏଇ ଘଟଣାଟି ହେଇଥିଲା। ତେଣୁ ଅମ୍ବରୀଶଙ୍କ ପାଖରେ ଯେତେବେଳେ କ୍ଷମା ପ୍ରାର୍ଥନା କରିଛନ୍ତି, ସେ ସମୟରେ ଅମ୍ବରୀଶ ମହାରାଜ ସୁଦର୍ଶନ ଚକ୍ରକୁ ସ୍ତୁତି କରିଛନ୍ତି, ତେଣୁ ସେଥିରୁ ସେ ରକ୍ଷା ପାଇଛନ୍ତି। ତେଣୁ ଏହିଭଳି ଭାବରେ ଭଗବାନଙ୍କର ଯେଉଁ ଲୀଳା ସବୁ ଚାଲିଛି, ଗୋଟେ ଥର ଭଗବାନ ମାଟି ଖାଇଦେଇଛନ୍ତି, ତେଣୁ ମା ଚିନ୍ତା କରୁଛନ୍ତି ମାଟି ଖାଇଛି ମାନେ ପୁତ୍ର ପୁଣି ପେଟ ଖରାପ ହେବ, ପୁଣି ଇତ୍ୟାଦି ହେବ, ମାଟି ଖାଇଲେ ମାନେ, ତେଣୁ ସେ କହୁଛନ୍ତି ପୁତ୍ର ତୁ ପୁଣି ମାଟି ଖାଇ ଖାଇଛୁ, ଏତେ ଆମର 900,000 ଗାଈ ଅଛନ୍ତି, ଏତେ ସନ୍ଦେଶ, ଏତେ ଲହୁଣୀ, ଏତେ ମାଖନ ସବୁ ହେଉଛି, ତୁ ମାଟି ଖାଇବା କ'ଣ ଦରକାର କରୁଛି, ମାଟି କାହିଁ ଖାଇଛୁ, ନା ମୁଁ ମାଟି ଖାଇନି ମା, ନା ମାଟି ଖାଇନୁ, ଅନ୍ୟମାନେ କହୁଛନ୍ତି ସବୁ ସାଙ୍ଗମାନେ କହୁଛନ୍ତି, ନା ସେମାନେ ମିଥ୍ୟା କହୁଛନ୍ତି, ବଡ଼ଟା ମଧ୍ୟ କହୁଛି ତୁ ମାଟି ଖାଇଛୁ ବୋଲି, ନା 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 ମୁଁ ଭକ୍ତିତ ବାହାନ ଅଙ୍ଗ, ହେ ଅଙ୍ଗ ହେ ମା, ମୁଁ ପ୍ରକୃତରେ ମାଟି ଖାଇ ନାହିଁ, ନାହଁ ଭକ୍ତବାନ ଅମ୍ବ ନା ଅନ୍ୟମାନେ ସବୁ କହୁଛନ୍ତି ନା ସର୍ବେ ମିଥ୍ୟା ସଂଚିନ ସମସ୍ତେ ମିଥ୍ୟା କହୁଛନ୍ତି ମୁଁ ସତ୍ୟ କହୁଛି ମୁଁ ବାଟି ଖାଇ ନାହିଁ ସମସ୍ତେ ମିଥ୍ୟା କହୁଛନ୍ତି ତେଣୁ ନା ବଳରାମ ମୋତେ କହୁଛନ୍ତି ନା ସିଏ ମୋତେ ମିଥ୍ୟା କହୁଛନ୍ତି ନା ତାର ସତ୍ୟ କ'ଣ ନା ଯଦି ସତ୍ୟ ତହି ଯଦି ସତ୍ୟ ଗିର ତହି ଯଦି ତମେ ଭାବୁଛ ସେଇଟା ସତ କଥା ତାହେଲେ ମୋର ମୁଖ ଦେଖୁନ ସମକ୍ଷମ ପ୍ରଶ୍ନ ମୁଖ ମୋର ମୁଖ ଦେଖୁନ ମୋର ମୁଖରେ ପାଟି ନାହିଁ ତେଣୁ ସେଠି ମଧ୍ୟ ଯେତେବେଳେ ମୁଖକୁ ଦେଖେଇଛନ୍ତି ମା କହିଲେ ହଉ ଠିକ ଅଛି ଦେଖ ପାଟି ଦେଖା ତେଣୁ ସେଠି ଯେତେବେଳେ ମୁଖ ଖୋଳି ଦେଇଛନ୍ତି ଭଗବାନ ସେତେବେଳେ ମଧ୍ୟ ଏଇ ବିଶ୍ୱରୂପକୁ ଦେଖିଛନ୍ତି ଏଇ ଯେଉଁ ସପ୍ତ ମଧ୍ୟରେ ବର୍ଣ୍ଣନା କରାଯାଇଛି ସେଭଳି ଭାବରେ ଆଉ ଗୋଟିଏ ଥର ମଧ୍ୟ ସେ ଦେଖିଛନ୍ତି କିନ୍ତୁ ସପ୍ତ ମଧ୍ୟରେ ଯେଉଁ ବର୍ଣ୍ଣନା କରାଯାଇଛି ଯେତେବେଳେ ବିଶ୍ୱରୂପକୁ ଦେଖିଲେ ସେତେବେଳେ ସେ ଭାବିଲେ ଏ ବୋଧେ ମୋର ଯଦି ମନର ଭ୍ରମ ଏଇଟା ମୋର ଗୋଟେ ଚକ୍ଷୁର ଭ୍ରମ ରହିଛି ମୋର ମସ୍ତିଷ୍କ ବିକାର ହେଇଯାଇଛି ଯେଉଁଥିପାଇଁ କି ଏଇଟା ମୁଁ ଦେଖିଲି ଏ ଦୃଶ୍ୟଟି ଦେଖିଲି କିନ୍ତୁ ଏଇ ଦୃଶ୍ୟଟି ଯେତେବେଳେ ଆଉ ଥରେ ଦେଖିଲେ ଅଷ୍ଟମ ଅଧ୍ୟାୟରେ ଏ ଦୃଶ୍ୟଟି ଦେଖିଲେ ସେତେବେଳେ ସେ ଜାଣିଲେ ପ୍ରକୃତରେ ମୋର ଆଖିର ଭ୍ରମ ନୁହଁ ମସ୍ତକର ଭ୍ରମ ନୁହଁ ନିଶ୍ଚିନ୍ତ ଭାବରେ ଇଏ ହେଉଛନ୍ତି ଭଗବାନ ଇଏ ସାଧାରଣ ବ୍ୟକ୍ତି ନୁହନ୍ତି ଭଗବାନ ମୁଁ ଏତେ ବିପଦରୁ କେମିତି ରକ୍ଷା ପାଇକି ଆସିଲି ସେ ତେଣୁ ମା ପୁତ୍ରକୁ ପୂଜା କରିବା ପାଇଁ ଆରମ୍ଭ କଲେ ତେଣୁ ଭଗବାନ ଦେଖିଲେ ତାଙ୍କ ଲୀଳାରେ ପୁଣି ବ୍ୟାଘାତ ହେବ ଭଗବାନଙ୍କୁ ସେ ବାଡ଼େଇବେ ମା ଦଶଟା ଛଡ଼ି ଧରିକି ବାଡ଼େଇବେ ଭଗବାନଙ୍କୁ ଆଉ ସେ ପୂଜା କଲେ ଛଡ଼ି ଧରିକି ବାଡ଼େଇ ପାରିବେ ଭଗବାନ ସେ ଲୀଳାକୁ ଆସ୍ୱାଦନ କରିବା ପାଇଁ ଆସିଛନ୍ତି ଭଗବାନ ଏ ଲୀଳାକୁ ଆସ୍ୱାଦନ କରିବା ପାଇଁ ସେ ଆସିଛନ୍ତି ତେଣୁ ଭଗବାନ ଏଭଳି ବିଷ୍ଣୁ ମାୟା ସୃଷ୍ଟି କଲେ ଯେଉଁ ମାୟାର ଫଳରେ ସେ ସବୁ ପୁଣି ଭୁଲିଗଲେ ଏ ଭଗବାନ ବୋଲି ଭୁଲିଗଲେ ଏ ଭଗବାନ ଭୁଲିଗଲେ ସେସବୁ କଥା ବୃନ୍ଦାବନରେ ଅନେକ ଭଗବାନ ଅନେକ ଐଶ୍ୱର୍ଯ୍ୟ ଦେଖାନ୍ତି କିନ୍ତୁ ବୃନ୍ଦାବନବାସୀମାନେ ପୁଣି ସେଇଟା ଭୁଲିଯାଆନ୍ତି ସେମାନେ କେହି କୃଷ୍ଣଙ୍କୁ ଭଗବାନ ବୋଲି ଜାଣନ୍ତି ନାହିଁ ଯେତେବେଳେ ବିପଦ ପଡ଼େ ସେତେବେଳେ ପ୍ରାର୍ଥନା କରନ୍ତି ତମେ ଆମେ ବହୁତ ବିପଦରୁ ରକ୍ଷା କରୁଛ ତମେ ଭଗବାନ ଏଭଳି ଭାବରେ ପ୍ରାର୍ଥନା କରନ୍ତି କିନ୍ତୁ ଯେତେବେଳେ ବିପଦ ଚାଲିଯାଏ ସେତେବେଳେ ସେ ପୁଣି ଭୁଲିଯାଆନ୍ତି କୃଷ୍ଣ ଭଗବାନ ନୁହନ୍ତି କୃଷ୍ଣ ଆମ ଭଳି ତେଣୁ ଏଇଭଳି ଭାବରେ ସପ୍ତମ ଅଧ୍ୟାୟ ଲୀଳାଟି ଶେଷ ହେଇଛନ୍ତି ତେବେ ଅଷ୍ଟମ ଅଧ୍ୟାୟରେ ଭଗବାନଙ୍କର ବିଭିନ୍ନ ବାଲ୍ୟଲୀଳା ସବୁ ବର୍ଣ୍ଣନା କରାଯାଇଛି ଆମେ ସଂକ୍ଷେପରେ ବର୍ଣ୍ଣନା କରିବା ଉଚିତ ତେଣୁ ବର୍ତ୍ତମାନ ଶହେ ଦିନର ଗୋଟେ ଲୀଳା ବର୍ଣ୍ଣନା କରାଯାଉଛି ନାମକରଣ ଭଗବାନଙ୍କର ନାମକରଣ ସେତେଦିନ ପର୍ଯ୍ୟନ୍ତ ଭଗବାନର ନାମକରଣ ହେଇନଥିଲା ତେଣୁ ଯଦି ବସୁଦେବ ପଠେଇ ନଥାନ୍ତେ ଗର୍ଗାଚାର୍ଯ୍ୟଙ୍କୁ ତାହେଲେ ମଧ୍ୟ ନାମକରଣ ହେଇନଥାନ୍ତା ଯଦିଓ ବ୍ରଜବାସୀମାନେ ତାଙ୍କର କିଏ କ'ଣ ନାମ ରହିଛନ୍ତି ନାମ ରଖିଛନ୍ତି ସବୁ କ'ଣ ନାମ ରଖିଛନ୍ତି ଯଶୋଦାର କିଲ ନାମ ନନ୍ଦ ନନ୍ଦର କିଲ ନାମ ନନ୍ଦ ସେତେବେଳେ ନାମକରଣ ହେଇନଥିଲା
ଅନ୍ୟମାନେ କିଏ କ'ଣ ନାମ ସବୁ ଡାକୁଥିଲେ, କିନ୍ତୁ ତାଙ୍କର ନାମକରଣ ହୋଇନଥିଲା। ତେଣୁ ବସୁଦେବ କ୍ଷତ୍ରିୟମାନଙ୍କର ନିୟମ ରହିଛି, ସେମାନେ 100 ଦିନରେ ତାଙ୍କର ନାମକରଣ କରିବେ। ବ୍ରାହ୍ମଣମାନଙ୍କର 1 ମାସ ଭିତରେ ନାମକରଣ କରାଯିବ। ଏମିତି ସବୁ ରହିଛି ବିବସ୍ତ୍ର ବିଧି ଶାସ୍ତ୍ର ଅନୁସାରେ ରହିଛି ସବୁ କଥା। ତେଣୁ ବସୁଦେବ ତାଙ୍କର ପୁରୋହିତ ହେଉଛନ୍ତି ଗର୍ଗାଚାର୍ଯ୍ୟ। ଗର୍ଗାଚାର୍ଯ୍ୟ ଜଣେ ପ୍ରସିଦ୍ଧ ଜ୍ୟୋତିଷବିତ୍। ତେଣୁ ସେ ଗର୍ଗ ସଂହିତା ରଚନା କରିଛନ୍ତି। ଯେଉଁ ଗର୍ଗ ସଂହିତାରେ ଆମର ଅତୀତରେ ଆମେ କ'ଣ ଥିଲେ, ଭବିଷ୍ୟତ କ'ଣ ହେବା, ସେସବୁ ବର୍ଣ୍ଣନା କରାଯାଇଛି। ଯେଉଁଭଳିଆ ବ୍ରହ୍ମ ସଂହିତା ରଚନା କରିଛନ୍ତି, ସେଭଳି ଗର୍ଗମୁନି ଗର୍ଗ ସଂହିତା ରଚନା କରିଛନ୍ତି। ପ୍ରସିଦ୍ଧ ଆଚାର୍ଯ୍ୟ ସେ ଜ୍ୟୋତିଷାଚାର୍ଯ୍ୟ ଜ୍ୟୋତିଷାଚାର୍ଯ୍ୟ। ତେଣୁ ଥରେ 100 ଦିନ ପୁରିବାକୁ କିଛି ଦିନ ବାକି ରହିଛି, ଯାଇ ବସୁଦେବ ଗର୍ଗାଚାର୍ଯ୍ୟଙ୍କୁ ଯାଇ ତାଙ୍କୁ ଅନୁରୋଧ କଲେ, ସବୁ କଥା କହିଦେଲେ। ଏ ଯେଉଁ ବସୁଦେବ କେମିତି ତାଙ୍କୁ ନେଇ, କୃଷ୍ଣ ହେଉଛନ୍ତି ଭଗବାନ, ତାଙ୍କୁ ନେଇ ସେ ଗୋକୁଳରେ ଛାଡ଼ି ଦେଇକି ଆସିଥିଲେ ରାତି ଅଧରେ, ଏସବୁ କଥା କହିଦେଲେ ଗୁରୁଙ୍କ ପାଖରେ। ଯଦିଓ ଏଇଟା ଟପ୍ ସିକ୍ରେଟ୍ ଥିଲା, କେହି ଜାଣିନଥିଲେ କଥା, ଦେବକୀ ଏବଂ ବସୁଦେବ ଛଡ଼ା ଅନ୍ୟ କେହି ଜାଣିନଥିଲେ। କିନ୍ତୁ ତଥାପି ସରି ଦେବକୀ ଏବଂ ବସୁଦେବ ଛଡ଼ା ଅନ୍ୟ କେହି ଜାଣିନଥିଲେ, କିନ୍ତୁ ବସୁଦେବ ତାଙ୍କର ଗୁରୁଙ୍କୁ ସେ କଥା କହିଦେଲେ। ଏଇଭଳି ଘଟଣା ହେଇଛି। ଆଉ ନନ୍ଦ ମହାରାଜ ଯେହେତୁ ବୈଶ୍ୟ ଜାତି, ତାଙ୍କର ତେଣୁ ତାଙ୍କର ନାମକରଣ କରିବେ କି ନ କରିବେ କିଛି ଠିକଣା ନାହିଁ, ତେଣୁ ଆପଣ ଯାଇ ନାମକରଣ କରନ୍ତୁ। ତେଣୁ ଗର୍ଗାଚାର୍ଯ୍ୟ ଆସିଛନ୍ତି ନାମକରଣ କରିବା ପାଇଁ। ତେଣୁ ଗର୍ଗାଚାର୍ଯ୍ୟ ଯେତେବେଳେ ଆସି ପହଞ୍ଚୁଛନ୍ତି ନନ୍ଦାଳୟରେ ପହଞ୍ଚୁଛନ୍ତି, ନନ୍ଦ ମହାରାଜ ଦେଖିଛନ୍ତି ଗର୍ଗାଚାର୍ଯ୍ୟଙ୍କୁ, ସେତେବେଳେ ସେ ବହୁତ ଆନନ୍ଦିତ ହୋଇଯାଇଛନ୍ତି। କାହିଁକି ନା ଗର୍ଗାଚାର୍ଯ୍ୟ ପ୍ରସିଦ୍ଧ ଆଚାର୍ଯ୍ୟ, ସେ ପ୍ରସିଦ୍ଧ ଆଚାର୍ଯ୍ୟ ପ୍ରସିଦ୍ଧ ଜ୍ୟୋତିର୍ବିତ୍। ଆମେ ସମସ୍ତେ ଜାଣିବା ପାଇଁ ଚାହୁଁଛେ ଯେ ଆମ ଭବିଷ୍ୟତରେ କ'ଣ ହେବ, ପିଲାମାନଙ୍କ ଭବିଷ୍ୟତ କ'ଣ ହେବ, ଏସବୁ କଥା ଆମେ ଜାଣିବା ପାଇଁ ଚାହୁଁଛେ। ତେଣୁ ସ୍ୱୟଂ ଜ୍ୟୋତିର୍ବିତ୍ ଖାଲି ସେ ଜ୍ୟୋତିର୍ବିତ୍ ନୁହନ୍ତି, ତାଙ୍କର ଗ୍ରନ୍ଥ ଅଧ୍ୟୟନ କରି ସମସ୍ତେ ଜ୍ୟୋତିଷଶାସ୍ତ୍ର ଏଇ ଶିକ୍ଷା ପ୍ରାପ୍ତ ହେଉଛନ୍ତି। ପ୍ରସିଦ୍ଧ ଜ୍ୟୋତିର୍ବିତ୍ ସେ ଏଇ ଗର୍ଭ ସଂହିତା ରଚନା କରିଛନ୍ତି। ତେଣୁ ତାଙ୍କୁ ଦେଖି ସେ ବହୁତ ଆନନ୍ଦିତ ହୋଇଗଲେ ଏବଂ ତାଙ୍କୁ ସାକ୍ଷାତ ଭଗବାନ ଭଳି ତାଙ୍କୁ ପୂଜା କରି ତାଙ୍କୁ ଆସନ ପ୍ରଦାନ କରି ତାଙ୍କୁ ବହୁତ ପ୍ରକାର ସେବା କଲା ପରେ ତାଙ୍କୁ କହୁଛନ୍ତି, ପ୍ରଭୁ ଆପଣ ହେଉଛନ୍ତି ପୂର୍ଣ୍ଣ, ଆପଣଙ୍କର କ'ଣ ଆମେ ସେବା କରିପାରିବୁ, ଆପଣ ହେଉଛନ୍ତି ପୂର୍ଣ୍ଣ। ତେଣୁ ଯଦି ଗର୍ଗାଚାର୍ଯ୍ୟ କହିବେ ଆମେ ଯଦି ପୂର୍ଣ୍ଣ ତାହେଲେ ଆପଣଙ୍କ ଦ୍ୱାରକୁ କାହିଁକି ଆସିଛୁ, ଆମେ ଅପୂର୍ଣ୍ଣ ବୋଲି ଆପଣ ଦ୍ୱାରକୁ ଆସିଛୁ ନା ନା, ଆପଣ ଯେଉଁ ଆମ ଘରକୁ ଆସିଛନ୍ତି। ଏ ପ୍ରସିଦ୍ଧ ଶ୍ଳୋକ ମହତ୍ ବିଚଳନ ଋଣାନ୍ ଗୃହିଣାନ୍ ଦିନ ଚେତସା ନିଶ୍ରୟସାୟ ଭଗବାନ କଳ୍ପତେ ମାନ୍ୟତା କରି। ମହତ୍ ବ୍ୟକ୍ତିମାନେ ଯେଉଁ ବିଭିନ୍ନ ସ୍ଥାନକୁ ଯାଆନ୍ତି ବିଚଳନ କରନ୍ତି, ଏ ଜୀବମାନଙ୍କୁ ଉଦ୍ଧାର କରିବା ପାଇଁ ମହତ୍ ବିଚଳନ ଋଣାନ୍ ଗୃହିଣାନ୍ ଦିନ ଚେତସା, ବିଶେଷ ଭାବରେ ଗୃହୀମାନଙ୍କ ପାଇଁ, ଗୃହୀମାନେ ବହୁତ ଦିନ ଚେତନ ନିଚ ଚେତନାରେ ଅଛନ୍ତି। ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇ ମନୁଷ୍ୟ ଜନ୍ମର ଲକ୍ଷ୍ୟ ବିଷୟରେ ସେମାନେ ଜାଣିନାହାନ୍ତି, ସେମାନେ ପଶୁପଡ଼ି ଜୀବନଯାପନ କରୁଛନ୍ତି। ସେଥିରେ ଭଗବାନ ଏକଥା ସତ ମଧ୍ୟ କହୁଛନ୍ତି, ଅର୍ଜୁନଙ୍କୁ ବହୁତ ମନ ଦୁଃଖରେ ସେ କଥା କହୁଛନ୍ତି, ଅର୍ଜୁନ ମନୁଷ୍ୟାଣ ସହସ୍ରେଷୁ କଶ୍ଚିତ ଜଗତ ସିଦ୍ଧ ହେ। ମନୁଷ୍ୟ ଯେଉଁମାନେ ମନୁଷ୍ୟ ଭଗବାନ ମନୁଷ୍ୟ ଜନ୍ମ ଦେଇଛନ୍ତି, ଅନେକ ଜନ୍ମ ପରେ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି। ଭଗବାନ ଏ ଯେଉଁ ମନୁଷ୍ୟ ଶରୀର ପ୍ରଦାନ କରିଛନ୍ତି, ସେ ମନୁଷ୍ୟ ଶରୀର ପ୍ରଦାନ କରି ସେ ବହୁତ ଖୁସି ଆନନ୍ଦିତ ହୋଇଯାଇଛନ୍ତି। ଅନେକ ପ୍ରକାର ଶରୀର ସୃଷ୍ଟି କରିଛନ୍ତି ଭଗବାନ, ଭାଗବତ ଏକାଦଶରେ ବର୍ଣ୍ଣନା କରାଯିବ, 1, 2, 3, 4 ବହୁପାଦ ତଥା ପଦ ବୈଭବ ପୁରା ସୃଷ୍ଟା ତାସାମେ ପୌରୁଷୀ କ୍ରିୟା କୁହାଯାଇଛି। ଅନେକ ପ୍ରକାର 84 ପ୍ରକାର ଯେଉଁ ଶରୀର ସୃଷ୍ଟି କରିଛନ୍ତି ଭଗବାନ, ତା ଦେହରେ ମନୁଷ୍ୟ ଶରୀରଟି ଭଗବାନଙ୍କୁ ଅତ୍ୟନ୍ତ ପ୍ରିୟ, କାରଣ ମନୁଷ୍ୟ ଶରୀର ଦିବ୍ୟ ଗାନ ଦେଖି ସନ୍ତୋଷ ଭଗବାନ, ଉନ୍ନତ ଚେତନା ଭଗବାନ ପ୍ରଦାନ କରିଛନ୍ତି ମନୁଷ୍ୟକୁ, ଯେଉଁ ଚେତନା ସାହାଯ୍ୟରେ ସେ ଭଗବାନଙ୍କର ଜିଜ୍ଞାସା କରିପାରିବ। ଏ ଯେଉଁ ବେଦାନ୍ତ ସୂତ୍ରର ପ୍ରଥମ ସୂତ୍ର ହେଉଛି ଅଥାତ ବ୍ରହ୍ମ ଜିଜ୍ଞାସା। ଅଥାତ ବ୍ରହ୍ମ ଜିଜ୍ଞାସା କହିବାର ଉଦ୍ଦେଶ୍ୟ, ପଶୁପକ୍ଷୀ କୀଟପତଙ୍ଗ ଇତ୍ୟାଦି 80 ଲକ୍ଷ ଜନ୍ମ ପାର ହେଲା ପରେ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି, ତେଣୁ ଗୋଟେ ଉନ୍ନତ ଚେତନା ତାକୁ ଦିଆଯାଇଛି। ସେ ଚେତନାରେ ସେ ବ୍ରହ୍ମ ଜିଜ୍ଞାସା କରିବା କଥା, କିନ୍ତୁ ଭଗବାନଙ୍କ ସହ ଅର୍ଜୁନ ଯଦିଓ ମୁଁ ଗୋଟେ ଉନ୍ନତ ଚେତନା ବିଶିଷ୍ଟ ପ୍ରାଣୀ ସୃଷ୍ଟି କଲି, ମନୁଷ୍ୟକୁ ସୃଷ୍ଟି କଲି, ଉନ୍ନତ ଚେତନା ତାକୁ ଦେଲି, କିନ୍ତୁ ସେ ଚେତନାର ସତ୍ ବ୍ୟବହାର କରୁନାହିଁ, ଅସତ୍ ବ୍ୟବହାର କରୁଛି। ଆପଣ ଦେଖିବେ ଭୁବନେଶ୍ୱର ସହରରେ କେତେ ପ୍ରକାର ଡେଭଲପମେଣ୍ଟ ହେଉଛି, ଅନେକ ଉନ୍ନତି ସାଧିତ ହେଉଛି, ପାଶ୍ଚାତ୍ୟ ଭିତରେ ଆହୁରି ଅଧିକ ଉନ୍ନତି ସବୁ ହେଇଛି, କିନ୍ତୁ ଏ ଯେଉଁ ଜିଜ୍ଞାସା ବ୍ରହ୍ମ ଜିଜ୍ଞାସା ଖୁବ୍ କ୍ୱଚିତ୍ ପ୍ରାଣୀ ହେଉ। ମନୁଷ୍ୟମାନ ସହସ୍ରେଷୁ କଶ୍ଚିତ୍ ଯଦି ସିଦ୍ଧ ହେ, ହଜାର ହଜାର ମନୁଷ୍ୟମାନଙ୍କ ଭିତରେ ସହସ୍ରେଷୁ ବୋଲି କୁହାଗଲା, ହଜାର ହଜାର ମନୁଷ୍ୟମାନଙ୍କ ଭିତରେ ଖୁବ୍ କ୍ୱଚିତ୍ ଲୋକ ଜୀବନରେ ସିଦ୍ଧି ଲାଭ କରିବା ପାଇଁ ଚେଷ୍ଟା କରୁଛନ୍ତି, ଏଇ ବ୍ରହ୍ମ ଜିଜ୍ଞାସା କରୁଛନ୍ତି। ଅଧିକାଂଶ ଲୋକର ଏ ଜିଜ୍ଞାସା ନାହିଁ, ସେମାନେ ପଶୁ ଭଳି ଜୀବନ ଯାପନ କରୁଛନ୍ତି। ଭଗବାନ କଥା କହୁଛନ୍ତି, ମନୁଷ୍ୟମାନଙ୍କ ସହ ଶିଶୁ କଶ୍ଚିତ୍ ଯଦି ସିଦ୍ଧ ହେ, ତେଣୁ ଯତଟା ଯେଉଁମାନେ ଚେଷ୍ଟା କରୁଛନ୍ତି ଜୀବନରେ ସିଦ୍ଧି ଲାଭ କରିବା ପାଇଁ, ଯେଉଁମାନେ ପ୍ରକୃତରେ ବ୍ରହ୍ମ ଜିଜ୍ଞାସା କରୁଛନ୍ତି, ସେମାନେ ମଧ୍ୟ ସବୁ ଠିକ ଭାବରେ ଜାଣିପାରୁନାହାନ୍ତି ଭଗବାନ। କିଏ ବିଭିନ୍ନ କାର୍ଯ୍ୟରେ ସିଦ୍ଧି ଲାଭ କରୁଛନ୍ତି, ବିଭିନ୍ନ ମାର୍ଗରେ ସିଦ୍ଧି ଲାଭ କରୁଛନ୍ତି, କିନ୍ତୁ ସମସ୍ତେ ମଧ୍ୟ ସବୁ ସିଦ୍ଧମାନେ ମଧ୍ୟ ମୋତେ ଜାଣିପାରୁନାହାନ୍ତି। କଶ୍ଚିତ୍ ମାନ ବ୍ୟତୀତ ତତ୍ତ୍ୱତ ଖୁବ୍ କ୍ୱଚିତ୍ ଲୋକ ମୋତେ ତତ୍ତ୍ୱରେ ଜାଣୁଛନ୍ତି। ତେଣୁ ଭଗବାନ ଚାହୁଁଛନ୍ତି ଆମେ ସମସ୍ତେ ତାଙ୍କୁ ତତ୍ତ୍ୱରେ ଜାଣିବା, ସେଥିପାଇଁ ଭଗବାନ କହିଲେ ତୁମେ ତତ୍ତ୍ୱରେ ଜାଣିବା ପାଇଁ ହେଲେ ଜଣେ ଉପଯୁକ୍ତ ଗୁରୁଙ୍କ ପାଖକୁ ଯିବାକୁ ପଡ଼ିବ। ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେ ଭୟା ଉପଦେଖନ୍ତି ଯେ ଜ୍ଞାନ ଜ୍ଞାନୀନ ତତ୍ତ୍ୱ ଦର୍ଶନ, ସେ ତତ୍ତ୍ୱ ଦର୍ଶନ ଦେବେ, ତତ୍ତ୍ୱ ଦର୍ଶନ ଦେଖେଇବେ। ଉପଯୁକ୍ତ ଗୁରୁଙ୍କ ପାଖକୁ ଯିବାକୁ ପଡ଼ିବ ଯିଏକି ସମସ୍ତ ଜ୍ଞାନ ତାଙ୍କ ପାଖରେ ଥିବ ଏବଂ ସେ ମଧ୍ୟ ଏ ତତ୍ତ୍ୱଦର୍ଶୀ ହେଇଥିବେ, ତତ୍ତ୍ୱ ଜାଣିଥିବେ। ଯିଏ ତତ୍ତ୍ୱ ଜାଣିନଥିବ ତତ୍ତ୍ୱ ଭ୍ରମ, ଇଏ ଅନର୍ଥ, ଇଏ ସାଧାରଣ ଲୋକମାନଙ୍କରେ ଚାରୋଟି ଯେଉଁ ଅନର୍ଥ ରହିଛି ତା ଦେହରୁ ଗୋଟିଏ ଅନର୍ଥ ହେଉଛି ତତ୍ତ୍ୱ ଭ୍ରମ। ବହୁତ ଆମର ଓଡ଼ିଶାରେ ବହୁତ କବି ଭଗବାନ ବିଷୟରେ ବହୁତ ସଙ୍ଗୀତ ରଚନା କରିଛନ୍ତି, କିନ୍ତୁ ଅଧିକାଂଶରେ ତତ୍ତ୍ୱ ଭ୍ରମ ରହିଛି, କାରଣ ଇଏ ଗୋଟିଏ ବଦ୍ଧ ଜୀବର ଗୋଟିଏ ଲକ୍ଷଣ ତତ୍ତ୍ୱ ଭ୍ରମ। ଚାରୋଟି ଅନର୍ଥ ଆମର ରହିଛି, ତା ଦେହରୁ ଗୋଟିଏ ଅନର୍ଥ ହେଉଛି ତତ୍ତ୍ୱ ଭ୍ରମ। ଭଗବାନଙ୍କୁ ଖୁବ୍ କ୍ୱଚିତ୍ ଲୋକ ତତ୍ତ୍ୱରେ ଜାଣନ୍ତି, ଖୁବ୍ କ୍ୱଚିତ୍ ଲୋକ ତତ୍ତ୍ୱରେ ଜାଣନ୍ତି। ତେଣୁ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛି ମାନେ ସେ ଗୋଟେ ଉନ୍ନତ ଶରୀର ଉନ୍ନତ ଚେତନା ପ୍ରାପ୍ତ ହେଇଛି, ତେଣୁ ଏ ଚେତନା ପ୍ରାପ୍ତ ହେଇ ସେମାନେ ପ୍ରକୃତରେ ଜୀବନର ଲକ୍ଷ୍ୟକୁ ଭୁଲି ଯାଇଛନ୍ତି। ତେଣୁ ଯେଉଁମାନେ ମହତ୍ ବ୍ୟକ୍ତି ସେମାନେ ସେଇଟା ବୁଝିପାରୁଛନ୍ତି, ସାଧୁ ବ୍ୟକ୍ତି ସାଧୁର କର୍ତ୍ତବ୍ୟ ହେଉଛି ଅନ୍ୟମାନଙ୍କୁ ଜୀବକୁ ଯିବେ ଦୟା କାଲି ପାଠ କଲେ ଯିବେ ଦୟା କୃଷ୍ଣ ନାମ ସର୍ବଧର୍ମ ସାର ଯିବେ ଦୟା, ଜୀବମାନଙ୍କୁ ଦୟା କରିବା ପାଇଁ ମହତ୍ ବ୍ୟକ୍ତିମାନେ ସାଧୁ ବ୍ୟକ୍ତିମାନେ ବିଭିନ୍ନ ସ୍ଥାନକୁ ଯାଆନ୍ତି। ଆମେ କହୁଥିଲେ 69 ବର୍ଷ ବୟସରେ ଶ୍ରୀଲୋକପ୍ରଭୁପାଦ ମହାରାଜ ଯାଇଥିଲେ ପାଶ୍ଚାତ୍ୟ ଜଗତକୁ, ଆମେ ଭାରତୀୟମାନେ ଯେଉଁ ଯାଉଛେ ପାଶ୍ଚାତ୍ୟ ଜଗତକୁ ଧନ ରୋଜଗାର କରିବା ପାଇଁ ଯାଉଛେ, କିନ୍ତୁ ପ୍ରଭୁପାଦ ମହାରାଜ ଯାଇଥିଲେ ଧନ ରୋଜଗାର କରିବା ପାଇଁ ଯାଇନଥିଲେ, ଧନ ପ୍ରଦାନ କରିବା ପାଇଁ ଯାଇଥିଲେ। ପ୍ରଭୁପାଦ ମହାରାଜ କହୁଥିଲେ ବ୍ରିଟିଶ ସରକାର ଯେଉଁ ଆସିଥିଲେ ସହସ୍ର ବର୍ଷ ଧରି ଆମକୁ ପରାଧୀନ କରି ରଖିଲେ, ଏ ଆମକୁ ଲୁଟ୍ କଲେ, ଭାରତୀୟମାନଙ୍କୁ ଲୁଟ୍ କରିକି ନେଇଗଲେ, ଯାହା ଧନ ସମ୍ପତ୍ତି ଥିଲା ନେଇଗଲେ, କିନ୍ତୁ ଯେଉଁଟା ନେଇପାରିନଥିଲେ ସେଇ ଧନଟାକୁ ଆଣିଥିଲୁ ଆମେ ଦେବା ପାଇଁ। ସେ ହେଉଛି ଆମର ସଂସ୍କୃତି, ଏ ବେଦ, ବେଦର ଯେଉଁ ଜ୍ଞାନ, ଅନ୍ୟ କୌଣସି ଧର୍ମରେ ଜ୍ଞାନ ନାହିଁ, ସମସ୍ତ ଧର୍ମ ଏଇ ବେଦରୁ ଆସିଛନ୍ତି। ବେଦରେ ସମସ୍ତ ପ୍ରକାର ଜ୍ଞାନ ରହିଛି, ବେଦ ସମୁଦ୍ର, ଏଇଥିରୁ ବିଭିନ୍ନ ନଦୀ ବାହାରିଛନ୍ତି, ବିଭିନ୍ନ ଧର୍ମର ସୃଷ୍ଟି ହେଇଛି। ତେଣୁ ବେଦ ସମ୍ବନ୍ଧୀୟ ବେଦାନ୍ତ, ସେଥିପାଇଁ ତାଙ୍କର ନାମ ହେଉଛି ଭକ୍ତି ବେଦାନ୍ତ, ବେଦର ଅନ୍ତକୁ ଜାଣିଛନ୍ତି ସେ ଭକ୍ତି, ଭକ୍ତି ମାଧ୍ୟମରେ ଏ ବେଦାନ୍ତ ଜାଣିପାରିବ, ବେଦର ଅର୍ଥକୁ ଜାଣିପାରିବ। ତେଣୁ ଶିବଜୀ ସେ କଥା କହୁଛନ୍ତି ଯେ ବ୍ୟାସଦେବ ରଚନା କରିଛନ୍ତି ଭାଗବତ, ପାର୍ବତୀ କହୁଛନ୍ତି, ଶିବଜୀ କହୁଛନ୍ତି ପାର୍ବତୀ ଦେବୀ ଅହମ୍ ବେଦି, ମୁଁ ଜାଣିଛି ଭାଗବତ ଅହମ୍ ବେଦି, ସୁଖବେଦ୍ମି ସୁଖଦେବ ଗୋସ୍ୱାମୀ ମଧ୍ୟ ଜାଣିଛି, କାରଣ ଏଇ ଏକାମ୍ର କାନରେ, ଏଇ ଭୁବନେଶ୍ୱରରେ ଏକାମ୍ର କାନନ ଥିଲା, ସେଇଠି ଶିବଜୀ ପାର୍ବତୀଙ୍କୁ ଏଇ ଭାଗବତ କହୁଥିଲେ। ତେଣୁ ଅନ୍ୟ ସମସ୍ତଙ୍କୁ ବିଦାୟ କରି ଦିଆଯାଇଥିଲା, କାରଣ ଏଇ ଗୁହ୍ୟ ପୁରାଣକୁ ସମସ୍ତେ ବୁଝିପାରିବେ ନାହିଁ, ଭାଗବତ ଅନ୍ତିମରେ ଭଗବାନ କହିବେ ଉଦ୍ଧବଙ୍କୁ। ଯେଉଁଭଳିଆ ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ଅର୍ଜୁନଙ୍କୁ ଇଦମ୍ ସେ ନା ତପସ୍କାୟ ନା ଭକ୍ତାୟ କଦାଚନ ନତା ଶିଶୁ ବାହତମ ନତନାଙ୍କ ଅଧ୍ୟକ୍ଷ ସମସ୍ତଙ୍କୁ ଏ ଜ୍ଞାନ ଦିଆଯିବ ନାହିଁ। ଯେଉଁମାନେ ଅଳ୍ପ ତପସ୍ୟାକାରୀ ଯେଉଁମାନେ ଭଗବାନଙ୍କୁ ବିଦ୍ୱେଷ କରନ୍ତି ଯେଉଁମାନେ ତପସ୍ୟା କରୁନାହାନ୍ତି ଏମାନଙ୍କୁ ସବୁ ମନା କରାଯାଇଛି, ଶାସ୍ତ୍ର ଜ୍ଞାନ ଦେବା ପାଇଁ ମନା କରାଯାଇଛି। ତେଣୁ ଏକାନ୍ତ ଭାବରେ ପାର୍ବତୀ ଶ୍ରବଣ କରୁଛନ୍ତି ଯେ ଶିବଜୀ କହୁଛନ୍ତି ଭଗବାନ କଥା, ଗୋଟେ କଣ୍ଡିସନ କରିଥିଲେ ଯେ ମୁଁ ଯେତେବେଳେ କହିବି ତୁମେ ମୁଁ ମାରିବ। ତେଣୁ ଶିବଜୀ ଗରିନାଥ କଥା କହୁଛନ୍ତି, ଭଗବାନଙ୍କର ଲୀଳାରେ ତଲ୍ଲୀନ ହୋଇ ଭଗବାନ କଥା ଚାଲିଛି, ଭାଗବତଙ୍କ କଥା ଆରମ୍ଭ ହୋଇଛନ୍ତି। ପାର୍ବତୀ ମୁଁ ମାରୁଥିଲେ କିନ୍ତୁ ତାଙ୍କୁ ନିଦ୍ରା ଲାଗିଗଲା, ତେଣୁ ନିଦ୍ରା ଲାଗିଗଲା। ପାର୍ବତୀ ଚିନ୍ତା କରୁଛନ୍ତି ଭଗବାନଙ୍କ ଲୀଳା ଶୁଣିବା, ଦଶମ ସନ୍ଧ୍ୟା ଆସିଲେ ଭଗବାନ ଲୀଳା ଶୁଣିବା, ବର୍ତ୍ତମାନ ଟିକେ ଶୋଇପଡ଼ିଲା ନିଦ ଲାଗୁଛି। ତେଣୁ ଆଉ ମୁଁ ଶୁଭୁନି, ଶିବଜୀ ଯେତେବେଳେ କହୁଛନ୍ତି କଥା କହୁଛନ୍ତି ଚକି ଘୁରିଦେଲା ଦେଖିଲାବେଳକୁ ପାର୍ବତୀକୁ ହୁଁଛନ୍ତି, କିନ୍ତୁ ହୁଁ ଶବ୍ଦ କ'ଣ ଶୁଭୁଥିଲା ଏ ଆମ ପ୍ରଭୁ ହୁଁ ଶୁଭୁଛି, ହୁଁ ଶବ୍ଦ କ'ଣ ଶୁଭୁଛି ଦେଖିଲା ବେଳକୁ ଉପରେ ସୁଖଦେବ ବସିଛନ୍ତି, ସୁଖ ପକ୍ଷୀ ଇଏ ରାଧାରାଣୀଙ୍କର ପକ୍ଷୀ ସେ ସୁଖ, ତେଣୁ ସିଏ ଆସି ଶ୍ରବଣ କରୁଛନ୍ତି। ତେଣୁ ଶିବଜୀ ଗୋଡ଼େଇଲେ କୃଷକ ଧରି ହତ୍ୟା କରିବା ପାଇଁ ସୁଖକୁ, ସୁଖ ଆସି ବ୍ୟାସଦେବଙ୍କର ପତ୍ନୀଙ୍କର ଗର୍ଭରେ ଆଶ୍ରୟ ନେଇଥିଲା। ତେଣୁ ଶିବଜୀ କହୁଛନ୍ତି ଅହମ୍ ବେଦୀ ସୁଖ ବେଦିନୀ, ସୁଖ ଜାଣିଛନ୍ତି କିନ୍ତୁ ବ୍ୟାସ ବେଦୀ ନ ବେଦିବା, ବ୍ୟାସ ଜାଣିଛନ୍ତି କି ନାହିଁ ମୁଁ ଜାଣିପାରୁନି କହିପାରିବି ନାହିଁ, ସିଏ ରଚନା କଲେ ବ୍ୟାସ ଭାଗବତ କାହିଁକି ନା ଭକ୍ତିଆ ଭାଗବତମ ରାୟ, କହିବାର ଉଦ୍ଦେଶ୍ୟ ହେଉଛି କେବଳ ଭକ୍ତି ମାଧ୍ୟମରେ ଜାଣି ଭାଗବତ ଜାଣିବ, ଅନ୍ୟ କୌଣସି ଉପରେ ଜାଣିପାରିବ ନାହିଁ। ତେଣୁ ଆମର ସଂସ୍ଥାପକ ଆଚାର୍ଯ୍ୟଙ୍କର ନାମ ହେଉଛି ଭକ୍ତି ବେଦାନ୍ତ, ଭକ୍ତି ମାଧ୍ୟମରେ ସେ ବେଦର ଅନ୍ତକୁ ଜାଣିଛନ୍ତି। ତେଣୁ ଯିଏ ବେଦ ସଂସ୍ଥା ଜାଣିବେ ସେ ଭଗବାନ ଭଗବତ ଗୀତା ଅନ୍ତିମରେ ଏବଂ ଭାଗବତଙ୍କର ଅନ୍ତିମରେ ମଧ୍ୟ ସେ କଥା କହିବେ, ଏଇଟାକୁ ପ୍ରଚାର କର, ସମସ୍ତଙ୍କୁ ପ୍ରଚାର କର। ସମସ୍ତେ ଏଇ ଦୀନ ଚେତନାରେ ରହିଛନ୍ତି, ଗୃହରେ ଯେଉଁମାନେ ରହିଛନ୍ତି ତାଙ୍କର ଉନ୍ନତ ମନୁଷ୍ୟ ଧର୍ମ ପ୍ରାପ୍ତ ହୋଇକରି ମଧ୍ୟ ସେ ମନୁଷ୍ୟ ଚେତନାଟାକୁ ସଦ୍ବ୍ୟବହାର କରିପାରୁନାହାନ୍ତି, ଦୀନ ଚେତନାରେ ଅଛନ୍ତି। ତେଣୁ ତମେ ଏ କଥାକୁ ପ୍ରଚାର କର, ଜୟଦମ୍ ପରମ ଗୁହ୍ୟାଂ ମଦ୍ଭକ୍ତିଷୁ ରବିଦାସତି ଭକ୍ତିମୟୀ ପରାକୃତ ମାମ ସଂଶୟ ନ ତସ୍ମାତ୍ ମନୁଷ୍ୟେଷୁ କଶ୍ଚିତ୍ ମେ ପ୍ରିୟକୃତମ ଭବିତା ମାତ୍ରେ ତସ୍ମାତ୍ ଅନ୍ୟ ପ୍ରିୟତର ଭୂମି। ଭଗବତ ଗୀତାରେ ଭଗବାନ ଅଷ୍ଟାଦଶ ଅଧ୍ୟାୟରେ ଅର୍ଜୁନ କହୁଛନ୍ତି ଯେ ଏଇ ଭଗବତ ଗୀତାର ଯେଉଁ ଗୁହ୍ୟତମ ଜ୍ଞାନ ଏଇ ଭକ୍ତିକୁ ଯିଏ ପ୍ରଚାର କରନ୍ତି ସେମାନେ ନିଜେ ଭକ୍ତି ଲାଭ କରିବା ସଙ୍ଗେ ସଙ୍ଗେ ମୋର ଅତ୍ୟନ୍ତ ପ୍ରିୟ ହୋଇଯାଆନ୍ତି। ତେଣୁ ମହତ୍ ବ୍ୟକ୍ତିଙ୍କର ଏକମାତ୍ର ଉଦ୍ଦେଶ୍ୟ ହେଉଛି କେମିତି ଜୀବକୁ ଉଦ୍ଧାର କରାଇପାରିବେ, ଜୀବମାନେ ଜାଣିପାରୁନାହାନ୍ତି ସେମାନେ ବଦ୍ଧ ଅବସ୍ଥାରେ ଅଛନ୍ତି ବୋଲି, ସେମାନେ ବୌଦ୍ଧିକ ଜଗତରେ ବନ୍ଦୀ ହୋଇକି ରହିଛନ୍ତି ବୋଲି ସେମାନେ ଜାଣିନାହାନ୍ତି, ସେମାନେ ହେଉଛନ୍ତି ସେମାନେ ମୁକ୍ତ ଜୀବ। ତେଣୁ ଏଇ ଯେଉଁ ଉନ୍ନତ ଚେତନା ପ୍ରାପ୍ତ ହୋଇଛନ୍ତି ବୈଜ୍ଞାନିକମାନେ ବହୁତ ବୁଦ୍ଧି ତାଙ୍କର ରହିଛି, ଜ୍ଞାନ ରହିଛି, କିନ୍ତୁ ସେ ଜ୍ଞାନଟାକୁ ଭଗବାନଙ୍କୁ ଉପଲବ୍ଧି କରିବାରେ ଲଗାଉନାହାନ୍ତି। ଏ ଭୌତିକ ଜଗତରେ କେମିତି ଆମେ ଇନ୍ଦ୍ରିୟ ଦ୍ୱାରା ଆନନ୍ଦ ପ୍ରାପ୍ତ ହୋଇପାରିବା, ଇନ୍ଦ୍ରିୟମାନଙ୍କୁ କେମିତି ଆନନ୍ଦ ଦିଆଯିବ ସେଇଥିରେ ତାଙ୍କର ଜ୍ଞାନକୁ ଲଗାଉଛନ୍ତି, ରିସର୍ଚ୍ଚ କରୁଛନ୍ତି। ତେଣୁ ଏଇ ଯେଉଁ ବୈଦିକ ଜ୍ଞାନ, ଏଇ ଜ୍ଞାନ ଯେଉଁମାନେ ପ୍ରାପ୍ତ ହୋଇଛନ୍ତି ତାଙ୍କର କର୍ତ୍ତବ୍ୟ ହେଉଛି ସେମାନେ ଅନ୍ୟମାନଙ୍କୁ ବିତରଣ କରିବେ। ତେଣୁ ସେ କଥା କହୁଛନ୍ତି ନନ୍ଦ ମହାରାଜ କହୁଛନ୍ତି ମହତ୍ ବିଚଳନ ନୃଣା ଗୃହିଣା ଦିନ ଚେତା, ମହତ୍ ବ୍ୟକ୍ତିମାନେ ଯେଉଁ ବିଭିନ୍ନ ସ୍ଥାନକୁ ଯାଆନ୍ତି ସେ ତାଙ୍କର ଅର୍ଥ ରୋଜଗାର କରିବା ପାଇଁ ଯାଆନ୍ତି ନାହିଁ, ବରଂ ଯେଉଁ ଯାହାଙ୍କ ଗୃହକୁ ଯାଆନ୍ତି ସେମାନେ ଯେଉଁ ଦିନ ଚେତନାରେ ରହିଛନ୍ତି ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇ ଲଗ୍ଧୁଆ ଭାଗବତ ଏକାଶ କୋଡ଼ିଏ ଅଧ୍ୟାୟରେ ସେଟା କହିବେ, ଭଗବାନ ଉଦ୍ଧବଙ୍କୁ କହିବେ ନୃଦେହ ମାଧ୍ୟମ ସୁଲଭମ ସୁଦୁର୍ଲଭମ ପ୍ରଭମ ସୁକଳ୍ପମ ଗୁରୁକର୍ଣ୍ଣ ଧାରଣ ମୟାନୁକୂଳରେ ନବସ୍ୱ ଚରିତା କୁମା ଭବାଦି ନ ତଳେ ସ୍ୱାତ୍ମା। ଭଗବାନ ଯେମିତି ଅର୍ଜୁନଙ୍କୁ ମନ୍ଦୁକରେ କହିଥିଲେ ଏକଥା ସପ୍ତମ ଅଧ୍ୟାୟ ତୃତୀୟ ଶ୍ଳୋକରେ ଏଗାରଶହ ସ୍କନ୍ଦ କୋଡ଼ିଏ ଅଧ୍ୟାୟରେ ଉଦ୍ଧବ ମଧ୍ୟ ସେଇଭଳି ଭାବରେ କହୁଛନ୍ତି ମନ୍ଦୁଖରେ, ଯେମିତି ଗୋଟେ ଦରିଦ୍ର ବ୍ୟକ୍ତି ଖାଇବାକୁ ପାଉନାହିଁ, ଦରିଦ୍ର ବ୍ୟକ୍ତି ତାକୁ ଜଣେ ଧନୀ ବ୍ୟକ୍ତି ଗୋଟେ ଚିନ୍ତାମଣି ପ୍ରସ୍ତର ପ୍ରଦାନ କରିଦେଇଛନ୍ତି, ଯେଉଁ ଚିନ୍ତାମଣି ପ୍ରସ୍ତରକୁ ଛୁଇଁଦେଲେ ଗୃହକୁ ଛୁଇଁଦେଲେ ସେ ସୁନାରେ ପରିଣତ ହୋଇଯିବ, ଏଭଳି ଚିନ୍ତାମଣି ପ୍ରସ୍ତାବ ଦେଇଦେଇଛନ୍ତି ସେ ଦରିଦ୍ର ବ୍ୟକ୍ତିକୁ, କିନ୍ତୁ ସେ ଦରିଦ୍ର ବ୍ୟକ୍ତି ସେ ଚିନ୍ତାମଣି ପ୍ରସ୍ତାବର ମୂଲ୍ୟ ବୁଝିପାରିଲା ନାହିଁ, ତାକୁ ଫିଙ୍ଗିଦେଲା। ତେଣୁ ଯେଉଁ ଧନୀ ବ୍ୟକ୍ତି ସେ ଚିନ୍ତାମଣି ପ୍ରସ୍ତାବ ତାକୁ ଦେଇଥିବେ, ତାଙ୍କ ମନ କେତେ ଦୁଃଖ ନ ହେବ, ଜଣେ ଆଚାର୍ଯ୍ୟ ଟିକା କହୁଛନ୍ତି କଥା। ତେଣୁ ଭଗବାନ ଏଇଭଳି ଆଉ ଦୁଃଖରେ କହୁଛନ୍ତି ଉଦ୍ଧବକୁ ଏ ଶ୍ଳୋକଟି, ଯେ ହୃଦୟ ମାଧ୍ୟମ ସୁଲଭମ, ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛି ମାନେ ଅନେକ ଜନ୍ମ ପାର ହେଲା ପରେ ସେ ପ୍ରାପ୍ତ ହେଇଛି। ସୁଦୁର୍ଲଭ 80 ଲକ୍ଷ ଜନ୍ମ ପାର ହେଲା ପରେ ସେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି। ଏବଂ ଏଇ ମନୁଷ୍ୟ ଜନ୍ମ ଯେଉଁ ଭଗବାନ ଦେଇଛନ୍ତି ମନୁଷ୍ୟ ଶରୀର, ଏ ଗୋଟେ ପ୍ଲବମ ସୁକଟମ ଗୋଟେ ସୁନ୍ଦର ନୌକା ଭଳି, ଏ ଭବସାଗର ପାର ହେବା ପାଇଁ ଗୋଟେ ସୁନ୍ଦର ନୌକା। ପ୍ଲବମ ସୁକଟମ ଗୁରୁକର୍ମ ଧାରଣ, ତେଣୁ ଏଇ ନୌକାରେ ଜଣେ ମନୁଷ୍ୟର କଥା ଆବଶ୍ୟକତା ହେଉଛି, ସେ ଜଣେ ଗୁରୁଙ୍କର ଶରଣ ଯିବେ, ତାଙ୍କର ଏଇ ଶରୀରଭିତ୍ତିକ ଯେଉଁ ନୌକା ରହିଛି ଆଧାରେ ଗୁରୁଙ୍କୁ କର୍ଣ୍ଣଧାର ହିସାବରେ ରଖିବେ, ଗୁରୁଙ୍କ ଶରଣରେ ଯାଇକି ତାଙ୍କୁ କର୍ଣ୍ଣଧାର ହିସାବରେ ବରଣ କରିବେ, ଗୁରୁକର୍ଣ୍ଣଧାର। ଏବଂ ମୟାଙ୍କ କୂଳେ ନଭ, ଭଗବାନଙ୍କର ଯେଉଁ ବାଣୀ ରହିଛି, ସାଧୁ ଶାସ୍ତ୍ରମାନଙ୍କର ଯେଉଁ ବାଣୀ ରହିଛି, ଇଏ ଅନୁକୂଳ ପବନ, ମୟାଙ୍କ କୂଳେ ନଭ। ତେଣୁ ଏସବୁର ସୁଯୋଗ ନେଇ ଯିଏ ଭବସାଗରୁ ପାର ନ ହେଲା, ଉମାନ ଭବାଦି ନ କରେ ସ ଆତ୍ମଭା, ସେ ନିଜେ ନିଜର ହତ୍ୟାକାରୀ। ତେଣୁ ମହତ ବ୍ୟକ୍ତିମାନଙ୍କର ଏକମାତ୍ର କର୍ତ୍ତବ୍ୟ ହେଉଛି, ତାଙ୍କର କୌଣସି କର୍ତ୍ତବ୍ୟ ନାହିଁ। ଆମ ସମସ୍ତଙ୍କର 6ଟି କର୍ତ୍ତବ୍ୟ ରହିଛି, ଭାଗବତ ବିକାଶ ସ୍କନ୍ଧରେ ଏକଥା କହୁଛନ୍ତି, ନବଜଗନ୍ଧରେ କଥା କହୁଛନ୍ତି, ଆଜି ଆମର ପ୍ରଭୁ ମଧ୍ୟ କହୁଥିଲେ, ମହାରାଜ ଜଗନ୍ନାଥ ମହାରାଜ କଥା କହୁଥିଲେ। 6ଟି ଆମର ଋଣ ରହିଛି, ଦେବର୍ଷି ଭୂତାର୍ଦ୍ଧ ନୃଣା ତୃଣା ନ କିଙ୍କର ନାୟମ ଋଣିତ ରାଜନ ସର୍ବାତ୍ମାନ ଶରଣ ଶରଣ୍ୟମ ଗତ ମୁକୁନ୍ଦ ପରିହୃତ କବ୍ଜମ। ଦେବତାମାନଙ୍କ ପାଖରେ ଆମେ ଋଣୀ, ତେଣୁ ଆମର ଏଇ ମନ୍ଦିରରେ ବିଭିନ୍ନ ଦେବଦେବୀଙ୍କର ପୂଜା ହେଉଛି, ଏ ଋଣ ପରିଶୋଧ କରାଯାଉଛି, ଦେବତାମାନଙ୍କ ପାଖରେ ଆମେ ଋଣୀ ରହିଛେ। ଏବଂ ଋଷିମାନଙ୍କ ପାଖରେ ଆମେ ଋଣୀ ରହିଛେ, ଭାଗବତ ଶାସ୍ତ୍ର ବିଭିନ୍ନ ବୈଦିକ ଶାସ୍ତ୍ର ଯେଉଁ ପ୍ରାପ୍ତ ହେଉଛି, ଋଷିମାନଙ୍କ ପାଖରେ ଆମେ ଋଣୀ ରହିଛେ। ସବୁ ଜୀବମାନଙ୍କ ପାଖରେ ବିଭିନ୍ନ ପଶୁପକ୍ଷୀମାନଙ୍କ ପାଖରେ ମଧ୍ୟ ଆମେ ଋଣୀ ରହିଛେ, ଯେମିତି ଆମର ଗାଈ ଆମକୁ ଦେଉଛି କ୍ଷୀର ଦେଉଛି ପ୍ରଦାନ କରୁଛି, ବିଭିନ୍ନ ଶସ୍ୟ ସାହାଯ୍ୟ ଏସବୁ ଆମେ ପ୍ରାପ୍ତ ହେଉଛେ, ଏସବୁ ଭୂତମାନେ ଏମାନଙ୍କ ପାଖରେ ଆମେ ଋଣୀ ରହିଛେ। ଆମର ବନ୍ଧୁବାନ୍ଧବମାନଙ୍କ ପାଖରେ ଆମେ ଋଣୀ ରହିଛେ, ଏବଂ ପିତାମାତାଙ୍କ ପାଖରେ ଆମେ ଋଣୀ ରହିଛେ। ତେଣୁ ଏହିଭଳି ଭାବରେ ଆମର 6ଟି ଋଣ ରହିଛି। ଏ କଥା ଯେତେବେଳେ ଆମର ମହାରାଜ କହୁଥିଲେ ଜଗତସିଂହପୁର, ଆଜି ସେ କଥା କହୁଥିଲେ, ଅନ୍ୟ ଜଣେ କହିଲେ, କାହିଁକି ଆମେ କହୁଥିଲୁ କି ଦେଉଥିଲାମାନଙ୍କୁ ଆମକୁ ସୂର୍ଯ୍ୟଙ୍କୁ କହୁଥିଲୁ କି ଆମେ ଆଲୋକ ଦିଅ ବୋଲି। ତେଣୁ ଏଇ ଯେଉଁ ଋଣ ରହିଛି, ଏସବୁ ଋଣ ଏସବୁ ଶାସ୍ତ୍ର ମାଧ୍ୟମରେ ଏସବୁ ଆମେ ଜାଣିବା କଥା, ଆମେ ତାଙ୍କ ପାଖରେ ଋଣୀ ରହିଛେ। ତେଣୁ ଆମେ ଏ ଋଣରୁ କେମିତି ମୁକ୍ତ ହେବା, ଗତ ମୁକୁନ୍ଦ ପରିଭୃତ କାର୍ଯ୍ୟମ, ଯଦି ଆମେ ଭଗବାନଙ୍କ ମୁକୁନ୍ଦ, ଭଗବାନଙ୍କ ଗୋଟିଏ ନାମ ହେଉଛି ମୁକୁନ୍ଦ, ମୁକ୍ତି ସେ ପ୍ରଦାନ କରନ୍ତି ବା ମୁକ୍ତିକୁ ମଧ୍ୟ କୁଚ୍ଛିତ କରିଦିଅନ୍ତି, ଅର୍ଥାତ୍ ଭକ୍ତି ପ୍ରଦାନ କରନ୍ତି। ତେଣୁ ସେଇ ମୁକୁନ୍ଦଙ୍କ ପାଦପଦ୍ମରେ ଯଦି ଆମେ ଆଶ୍ରୟ ନେବା, ତାହେଲେ ଆମେ ସମସ୍ତ ଋଣରୁ ମୁକ୍ତ ହୋଇପାରିବା। ତେଣୁ ଏ ଗୃହୀର କର୍ତ୍ତବ୍ୟ ହେଉଛି ସେଇଟା, ସେ ସବୁ ସମ୍ପ୍ରାୟ ଋଣୀ ରହିଛି, ତାର କର୍ତ୍ତବ୍ୟ ସବୁ ରହିଛି, କିନ୍ତୁ ସେସବୁ ଭୁଲି ଯାଇଛି, ଦିନ ଚେତନାରେ ରହିଛି, ଦିନ ଚେତନାରେ ରହିଛି ସେ। ଏ ଚେତନାକୁ ଉନ୍ନତି କରିବାକୁ ପଡ଼ିବ, ଏ ଚେତନା ଯେଉଁ ଆମେ ରହିଛି, ଏ ଗୋଟେ ଚେତନା ଯେଉଁ ଯଦିଓ ପଶୁପକ୍ଷୀମାନଙ୍କୁ ଉନ୍ନତ ଚେତନା ପ୍ରାପ୍ତ ହୋଇଛେ, ପଶୁପକ୍ଷୀମାନେ ଗୋଟେ ନିମ୍ନ ଚେତନାରେ ରହିଛନ୍ତି, ଆବୃତ ଚେତନା ଏବଂ ସଙ୍କୁଚିତ ଚେତନା ଏଇ ଦୁଇଟି ନିମ୍ନ ଚେତନାରେ ରହିଛନ୍ତି, କିନ୍ତୁ ମନୁଷ୍ୟ ଜଣେ ଜନ୍ମ ପ୍ରାପ୍ତ ହେଉଛି ମାନେ ସେ ଗୋଟେ ଉନ୍ନତ ଚେତନା ପ୍ରାପ୍ତ ହେଉଛି, ସେ ହେଉଛି ମୁକୁଳିତ ଚେତନା। କିନ୍ତୁ ଏ ମୁକୁଳିତ ଚେତନାର ସେମାନେ ସଦ୍ବ୍ୟବହାର କରୁନାହାନ୍ତି, ତେଣୁ ସାଧୁମାନେ ତାଙ୍କୁ ଯାଇ ଏ ଚେତନାର ବିକାଶ କରିବା ପାଇଁ ତାଙ୍କୁ ଶିକ୍ଷା ଦିଅନ୍ତି। ଆମର ହେଉଛି କୃଷ୍ଣ ଚେତନା ସଂଘ, କୃଷ୍ଣ ଚେତନା କହିଲେ ସମସ୍ତ ମନୁଷ୍ୟମାନେ ତାଙ୍କର ଚେତନାକୁ ଉନ୍ନତି କରି ଏ କୃଷ୍ଣ ଚେତନାରେ ପରିଣତ ପହଞ୍ଚିପାରିବେ, କୃଷ୍ଣ ଚେତନାରେ ପହଞ୍ଚିପାରିବେ। ଏ ମୁକୁଳିତ ଚେତନାରୁ ଯେତେବେଳେ ଆମେ ଉନ୍ନତି କରିବା, ସାଧୁଶାସ୍ତ୍ର ଗୁରୁ ଗୁରୁଦେବଙ୍କ ଶରଣ ଯାଇ ସାଧୁଶାସ୍ତ୍ର ଅଧ୍ୟୟନ କରି ଭଗବାନଙ୍କର ସେବା କରି ଭଗବାନଙ୍କ ନାମ ନେଇ ଏ ଚେତନାକୁ ଆମେ ଉନ୍ନତି କରି ବିକଶିତ ଚେତନାରେ ପରିଣତ କରିପାରିବା, ଏବଂ ଆହୁରି ଯଦି ଉନ୍ନତି କରିବା ତାହେଲେ ପୂର୍ଣ୍ଣ ବିକଶିତ ଚେତନାରେ ପରିଣତ କରିପାରିବା। ଏଇ ପୁରୁଣା ବିକଶିତ ଚେତନା ହେଉଛି କୃଷ୍ଣ ଚେତନା। କୃଷ୍ଣ ଚେତନା ଭଗବତ ଗୀତାର ଭଗବାନ କହୁଛନ୍ତି, ଯେଉଁ ମାଆ ପଶ୍ୟତି ସର୍ବତ୍ର ସର୍ବଙ୍କ ମୟି ପଶ୍ୟତି ତସ୍ୟାହନ ପ୍ରଣଶ୍ୟାମି ସତ ମେନ ପ୍ରଣଶ୍ୟତି। ଏହି ସମସ୍ତ ମନୁଷ୍ୟଙ୍କର କର୍ତ୍ତବ୍ୟ ହେଉଛି ସେମାନେ ସେହି ଚେତନାକୁ ଉନ୍ନତି କରି ସେ କୃଷ୍ଣ ଚେତନାରେ ପହଞ୍ଚାଇବାକୁ ପଡ଼ିବ, ତାହେଲେ ତାଙ୍କ ମାନବଜନ୍ମ ସର୍ଥକ ହେବ। ଭଗବାନ ସେମାନେ ତତ୍ତ୍ୱରେ ଜାଣିବେ, ମାନବଜନ୍ମ ସର୍ଥକ ସିଦ୍ଧ ହେବ ତାଙ୍କର। କିନ୍ତୁ ଏଇ ସେଥିପାଇଁ ଆମର ସଙ୍ଘର ନାମ ହେଉଛି କୃଷ୍ଣ ଚେତନା, କୃଷ୍ଣ ଚେତନା ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ, କୃଷ୍ଣ ଚେତନା ସଂଘ। ଜାତି ଧର୍ମ ନିର୍ବିଶେଷରେ, ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ମାନବ ଜନ୍ମ ପ୍ରାପ୍ତ ହେଇ ସେମାନେ ସମସ୍ତେ ତାଙ୍କର ଏଇ ଚେତନାକୁ କୃଷ୍ଣ ଚେତନାରେ ଉନ୍ନତ କରିପାରିବେ। ଆଜି ସାରା ପୃଥିବୀରେ ସମସ୍ତେ ଏଇ କୃଷ୍ଣ ଚେତନା ଗ୍ରହଣ କରିଛନ୍ତି, ଭଗବାନଙ୍କ ନାମ ନେଉଛନ୍ତି, ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ଏହିଭଳି ଭାବରେ ଚେତନାକୁ ସେମାନେ ଉନ୍ନତି କରି ବହୁତ ଭଗବାନ ପ୍ରାପ୍ତ ହେଉଛନ୍ତି। ତେଣୁ ସେ କଥା କହୁଛନ୍ତି ମହାରାଜ, ପ୍ରଭୁ ଆପଣ ଯେଉଁ ଆସିଛନ୍ତି ମହତ୍ ବିଚଳନ ନୁନା ଗୃହିଣା ଦିନ ଚେତସାମ ନିଶ୍ଚୟ ସାମ ଭଗବାନ। ଏଇ ଯେଉଁମାନେ ଗୃହରେ ଅଛନ୍ତି ତାଙ୍କର ଶ୍ରେୟ ପ୍ରଦାନ କରିବା ପାଇଁ ଆପଣ ଆସିଛନ୍ତି ପ୍ରଭୁ। କଳ୍ପତି ନାନ୍ୟତା କ୍ୱଚିତ୍, ଅନ୍ୟ କୌଣସି କଥା ଚିନ୍ତା କରିବା କଥା ନୁହଁ। ସାଧୁ ବ୍ୟକ୍ତି ଜଣେ ଆସିଲା ମାନେ ଆମେ ଲେଖିଦେଉଛୁ ବିୱାୟର ଡଗ୍, ସେ ଦ୍ୱାରରେ ଲେଖା ହେଉଛି ବିୱାୟର ଡଗ୍ ଶୁକ୍ରବୃତ୍ତି ସାବଧାନ, ସେ କ'ଣ ଆସି? କିନ୍ତୁ ଯମରାଜକୁ ଆମେ ସାବଧାନ କରାଇପାରିବାନି, ଯମରାଜ ଆସି ନେଇଯିବେ। ଯଦି ଆମେ ଭଗବାନଙ୍କର ଆଶ୍ରୟ ନ ନେବା, ସାଧୁଙ୍କର ଆଶ୍ରୟ ନ ନେବା, ଜମା ଅଛି ପିଛେ, ଯମରାଜ ରହିଛନ୍ତି ଜଗିଛନ୍ତି, ଯଦି ଭଗବାନଙ୍କ ଶରଣ ନଗଲା ତାହେଲେ ସେ ତାଙ୍କୁ ନେଇଯିବେ ତାଙ୍କର ଜମାଳୟକୁ। କ୍ରିଏତେ ତସ୍ୟ ଜମିନ ନ ଚର୍ଚ୍ଚା, ଶଙ୍କରାଚାର୍ଯ୍ୟ ରଚନା କଲେ ମୋ ଉଦ୍ଗରରେ, ଭଗବତ ଗୀତା କିଞ୍ଚିତ ଭୀତା ଗଙ୍ଗା ଜଳ ଲବ କଣିକା ପିତା ସକୃଦ ପିଜିନ ମୁରାରେ ସମତା କ୍ରିୟତ ତସ୍ୟ ଜ ମେନନ ଚାବଜ ଗୋବିନ୍ଦମ ଭଜ ଗୋବିନ୍ଦମ ଗୋବିନ୍ଦମ ଭଜ ମୂଢ଼ମତେ ଭଗବାନ ଶଙ୍କରାଚାର୍ଯ୍ୟ ପ୍ରଥମେ ଯେତେବେଳେ ଆସିଲେ ଆମେ ସେ ତତ୍ତ୍ୱକୁ ଯିବାନି, ଯାହା ହଉ ତେଣୁ ଶଙ୍କରାଚାର୍ଯ୍ୟ କହୁଛନ୍ତି ଭଗବତ ଗୀତା କିଞ୍ଚିତ ଅଧିକା। ଏ ଭଗବତ ଗୀତା ହେଉଛି ପ୍ରାରମ୍ଭିକ ଜ୍ଞାନ, ତା ଉପରେ ଜ୍ଞାନ ହେଉଛି ଭାଗବତ। ଆମେ ଭାଗବତ କଥା କହୁଛେ କିନ୍ତୁ ପ୍ରାରମ୍ଭିକ ଶାସ୍ତ୍ର ହେଉଛନ୍ତି ଭଗବତ ଗୀତା। ତେଣୁ ଏଇ ଭଗବତ ଗୀତା ଯଦି କିଛି ଆମେ ଅଧ୍ୟୟନ କରିବା କିଞ୍ଚିତ ଅଧିକା, ଏବଂ ଗଙ୍ଗା ଜଳର କଣିକା ପିଇତା, ସାମାନ୍ୟ କିଛି ଗଙ୍ଗା ଜଳକୁ ପାନ କରିବା, ଏବଂ ସକୃତ ବିଜ୍ଞାନ ମୁରାରୀ ସମର୍ଥା ମୁରାରୀ ରାଧା ଗୋବିନ୍ଦ ଯିଏ ରହିଛନ୍ତି ଗୋବିନ୍ଦ ଦେବ ମୁରାରୀ ସେ ମୁର ଅସୁରକୁ ହତ୍ୟା କରିଥିଲେ। ଭଗବାନ ରାମଚନ୍ଦ୍ର, ଭଗବାନ ଜଗନ୍ନାଥ ଏମାନେ ସବୁ ଏଇ ଅସୁରମାନଙ୍କୁ ଦୈତ୍ୟମାନଙ୍କୁ ହତ୍ୟା କରନ୍ତି। ଆମେ ଦେଖୁଛେ କିନ୍ତୁ ଭଗବାନ ବାଲ୍ୟଲୀଳାରେ ସବୁ ଅସୁରମାନଙ୍କୁ ହତ୍ୟା କରିଛନ୍ତି, ତେଣୁ ତାଙ୍କୁ ମୁରାରୀ ବୋଲି କୁହାଯାଉଛି। ସେଇ ମୁରାରୀଙ୍କର ଯଦି ଆମେ କିଛି ଅର୍ଚ୍ଚନା କରିବା, ତାଙ୍କର ଭଜନ କରିବା, ତାଙ୍କର ସେବା କରିବା, କ୍ରିଏତି ତସ୍ୟ ଜମିନ ଚର୍ଚ୍ଚା, ଯମରାଜ ଆପଣଙ୍କ ଚର୍ଚ୍ଚା କରିବେ ନାହିଁ, ତାଙ୍କ ଦୂତମାନେ ଆସିବେ ନାହିଁ, ଯମରାଜ ଦୂତମାନେ ଆସିବେ ନାହିଁ। ତେଣୁ ମହତ୍ ବ୍ୟକ୍ତିମାନେ ଏଇଥିପାଇଁ ଆସନ୍ତି, ମହତ୍ ବିତରଣ ଗୁଣା ଗୃହିଣା ଦିନ ଚେତସା ନିଶ୍ରୟସା ଭଗବାନ କଳ୍ପତି ନାନ୍ୟତା କହୁଛି। ଏଇଭଳି ଭାବରେ ତାଙ୍କୁ କହି କହିଲେ ପ୍ରଭୁ ଆମର ଯେଉଁ ଏଇ ପୁତ୍ର ଦୁଇ ଜଣ ରହିଛନ୍ତି, ରୋହିଣୀଙ୍କ ପୁତ୍ର ଏବଂ ଆମର ଦଶଦାଙ୍କ ପୁତ୍ର, ତାଙ୍କର ନାମକରଣ କରନ୍ତୁ। ତେଣୁ ଗର୍ଗାଚାର୍ଯ୍ୟ କହିଲେ ଯଦିଓ ଗର୍ଗାଚାର୍ଯ୍ୟ ଆସିଛନ୍ତି ନାମକରଣ କରିବା ପାଇଁ, କିନ୍ତୁ ସେ ଗୁପ୍ତରେ ନାମକରଣ କରିଛନ୍ତି। ଏ କଥା ଭଗବାନ ସାତ ବର୍ଷ ହେବା ପର୍ଯ୍ୟନ୍ତ କେହି ଜାଣିନଥିଲେ ବୃନ୍ଦାବନରେ, ଯେ ଭଗବାନ ସାତ ବର୍ଷରେ ଏଇ ଗୋବର୍ଦ୍ଧନ ପର୍ବତକୁ ଧାରଣ କଲେ। ସେତେବେଳେ ଯେତେବେଳେ ଆଶ୍ଚର୍ଯ୍ୟ ହୋଇଗଲେ ବ୍ରଜବାସୀମାନେ, ସେତେବେଳେ ଯେତେବେଳେ ପଚାରିଲେ ପ୍ରକୃତ ନନ୍ଦ ମହାରାଜ, ଏ ତୁମ ପୁତ୍ର ପ୍ରକୃତରେ କିଏ? ନା ସେ ନାରାୟଣ ସମ ଗୁଣୀ, ସେ ନାରାୟଣଙ୍କ ଭଳି ଗୁଣ ରହିଛି। ଗର୍ଗାଚାର୍ଯ୍ୟ ତାଙ୍କ ନାମକରଣରେ ଏକଥା କହିଥିଲେ। ଆମେ ଏଇଟାକୁ ସଂକ୍ଷେପରେ କହୁଛେ, ଯଦି ସୁବିଧା ହେବ ଆମେ ପରେ ଶ୍ଳୋକ ଅନୁସାରେ ବର୍ଣ୍ଣନା କରିବା। ତେଣୁ ଗଙ୍ଗାଚାର୍ଯ୍ୟ କହିଲେ ଯେ ମୁଁ ଯଦି ନାମକରଣ କରିବି ତେଣୁ ତ ତୁମର କିଛି ଧନର ଅଭାବ ନାହିଁ, ଧୁମଧାମରେ ନାମକରଣ ସଂସ୍କାର କରାଯିବ, ଧୁମଧାମରେ ପାଳନ ହେବ, ତେଣୁ ଏ କଥା କଂସ ଜାଣିଯିବ। କଂସ ଯେଉଁ ଆକାଶବାଣୀ ଶୁଣିଥିଲା ଯେ ଦେବକୀଙ୍କର ଅଷ୍ଟମ ଗର୍ଭ ତ ହତ୍ୟା କରିବ, ତେଣୁ ଯେତେବେଳେ ଦେବକୀଙ୍କ ଅଷ୍ଟମ ଗର୍ଭ କନ୍ୟାଟି ଆସିଲା ଏବଂ ସେ କନ୍ୟା ମୋତେ କହିଦେଲା ଯେ ତୋର ଶତ୍ରୁ ଅନ୍ୟ ଆଡ଼େ ରହିଛନ୍ତି, ଦୁର୍ଗା ଦେବୀ କହିଦେଲେ ତୋର ଶତ୍ରୁ ଅନ୍ୟ ଆଡ଼େ ଜନ୍ମ ନେଇଛନ୍ତି, ତେଣୁ ସେ ଚାରିଆଡ଼େ ଖୋଜି ବୁଲୁଛି କେଉଁଠି ତାର ଶତ୍ରୁ ରହିଛି। ତେଣୁ ମୁଁ ହେଉଛି ବସୁଦେବଙ୍କର ପୁରୋହିତ, ମୁଁ ଯଦି ତୁମର ପୁତ୍ରକୁ ଜନ୍ମକରଣ କରିବି ତାହେଲେ ପୁଣି ବ୍ରଜମଣ୍ଡଳରେ ସବୁ ବ୍ୟାପ୍ତ ହୋଇଯିବ ଏବଂ କଂସ ମଧ୍ୟ ଜାଣିଯିବ ମୁଁ ତୁମର ପୁତ୍ରକୁ ନାମକରଣ କରିଛି, ନା କ'ଣ ଅସୁବିଧା ହେବ, ନା ତୁମର ଏବଂ ବସୁଦେବଙ୍କର ମୈତ୍ରୀ ଅଛି ସଖ୍ୟ ରହିଛି। ଆମେ ସେଦିନ କହୁଥିଲୁ ବସୁଦେବ ଏବଂ ନନ୍ଦ ଦୁଇ ଭାଇ ତାଙ୍କର ପିତା ଯିଏ ଥିଲେ, ସେ ପିତା ଦୁଇ ଜଣ ପିତା ରହିଥିଲେ, ତାଙ୍କର ପିତା ଯିଏ ଏ ଦେବମିଡ଼ଙ୍କର ବୈଶ୍ୟ ପତ୍ନୀଙ୍କ ଗର୍ଭରୁ ଏଇ ଆସିଥିଲେ ପର୍ଯ୍ୟନ୍ତ, ପର୍ଯ୍ୟଙ୍କର ପୁତ୍ର ହେଉଛନ୍ତି ନନ୍ଦ ମହାରାଜ ଏବଂ ଦେବମିଡ଼ଙ୍କର କ୍ଷତ୍ରିୟ ପତ୍ନୀଙ୍କର ଯେଉଁ ପୁତ୍ର ସେ ହେଉଛନ୍ତି ସୁରସେନ, ତାଙ୍କର ପୁତ୍ର ହେଉଛନ୍ତି ବସୁଦେବ। ତେଣୁ ଏଇ ଯେଉଁ ତୁମର ସମ୍ବନ୍ଧ ରହିଛି, ତେଣୁ ମୁଁ ଯଦି ନାମକରଣ କରିବି ସେମାନେ ଭାବିବେ କି ବସୁଦେବଙ୍କ ପୁତ୍ର ବୋଧେ ଆମ ପାଖରେ ଛାଡ଼ି ଦେଇଯାଇଛି, ତାହେଲେ ଆମେ ଧୁମଧାମରେ କରିବାନି ଗୋପନରେ କରିବା, ଦିନବେଳା କଥା, ଦିନବେଳା 10:11 ସମୟରେ କଥା। ବନ୍ଧୁବାନ ଆସି ପହଞ୍ଚନ୍ତି ମଥୁରାରୁ, ବୃନ୍ଦାବନ ଆସି ପହଞ୍ଚନ୍ତି, ତେଣୁ ସେ ସମୟରେ ସବୁ ଗାଈମାନେ ଦଶାରଣ ଚାଲି ଯାଇଛନ୍ତି ଦୋଚାରଣରେ, ଏମାନେ 100 ଦିନ ରହିଛନ୍ତି, ଛୋଟ ପିଲା କୃଷ୍ଣ 100 ଦିନ ରହିଛନ୍ତି, ଆଉ ଗୋଟେ ଦିନ ଥିଲା ନା କ'ଣ ଏମିତି, ଆଉ ସିଏ 8 ଦିନ ବଡ଼ ଭାଇ ଦାଉ। ତେଣୁ ସିଏ ନନ୍ଦ ମହାରାଜ କହିଲେ ଆମେ ବର୍ତ୍ତମାନ ଆମର ଯେଉଁ ଗୋଷ୍ଠ ରହିଛି ଖାଲି ରହିଛି, ଆମେ ସେଇଠି ନାମକରଣ କରିବା, ଖାଲି ଦ୍ୱିଜମନ୍ତ୍ର କିଛି ସ୍ୱସ୍ତିବାଦନ କରିଦେଇ ତା ନାମକରଣ କରିଦିଅନ୍ତୁ। ତେଣୁ ଗଙ୍ଗାଚାର୍ଯ୍ୟ ଚାହୁଁଥିଲେ ନାମକରଣ କରିବା ପାଇଁ, ତେଣୁ ଏଭଳି ସୁବିଧା ଆସିଗଲା, ଠିକ୍ କରି ତାଙ୍କ ନାମକରଣ କରାଗଲା। ଏଇ ନାମକରଣରେ ମଧ୍ୟ ଆମେ କହିଲେ ବିଭିନ୍ନ ସବୁ ନାମକରଣ କରିଛନ୍ତି କି ନାମକରଣ ବହୁତ ମହାତ୍ମ୍ୟ ରହିଛି। ତେଣୁ ଯାହା ହଉ, ପ୍ରଥମେ ଗର୍ଗ ମହାରାଜ ଗର୍ଗମୁନି ବଳରାମଙ୍କର ନାମକରଣ କଲେ, ବଡ଼ଭାଇଙ୍କର ନାମକରଣ କଲେ, ଅୟଙ୍ଗି ରୋହିଣୀ ପୁତ୍ର ରମ୍ୟାନ୍ ସୁଦ ଗୁଣେଇ, ଇଏ ବଡ଼ଭାଇ ଯେ ଇଏ ହେଉଛି ରୋହିଣୀଙ୍କର ପୁତ୍ର, ସିଏ ସମସ୍ତଙ୍କୁ ତାଙ୍କର ଯେଉଁ ଗୁଣ ରହିଛି ବନ୍ଧୁଭାବ ବୋଲି ବନ୍ଧୁଭାବରେ ସମସ୍ତଙ୍କୁ ସେ ଗ୍ରହଣ କରନ୍ତି, ତେଣୁ ଏହିଭଳି ଭାବରେ ସମସ୍ତଙ୍କୁ ସେ ଆନନ୍ଦ ପ୍ରଦାନ କରିବେ ରମ୍ୟାନ। ତେଣୁ ତାଙ୍କର ନାମ ହେଉଛି ଆଖ୍ୟା ସତେ ରାମ, ଏଠି ତାଙ୍କର ନାମ ହେବ ରାମ ବା ବଳରାମ। ବଳାଧିକ୍ୟା ବଳମ ବିଧୁ, ତାଙ୍କର ଏତେ ବଳ, ଅସୀମ ବଳ ରହିଛି, ସେଥିପାଇଁ ତାଙ୍କୁ ବଳ ବୋଲି କୁହାଯିବ ବା ବଳଦେବ ବୋଲି ମଧ୍ୟ କୁହାଯିବ। ଏବଂ ଯଦୁନାମ ଅଭୂତ ଭାବା ସଂକର୍ଷଣ ମୁସନ୍ତ୍ୟୁତ, ଏବଂ ଯଦୁମାନ ଭିତରେ ସେ ବନ୍ଧୁଭାବ ସ୍ଥାପନ କରିବେ, ତେଣୁ ତାଙ୍କର ନାମ ହେବ ସଂକର୍ଷଣ। ଏ ବହୁତ ଗୋପନୀୟ କଥା ରହିଛି, ଆମେ ବିସ୍ତାର କରିବାନି, ପରେ ଏଠୁ ଆଲୋଚନା କରିବା। ତେଣୁ ଏହିଭଳି ଭାବରେ ବଡ଼ ଭାଇଙ୍କର ନାମକରଣ କଲା ପରେ କୃଷ୍ଣଙ୍କର ନାମକରଣ କରାଯାଉ, କୃଷ୍ଣ ନାମ ରାକ୍ଷେ ଗର୍ଗ ଧ୍ୟାନ ତ ଜାଣିଆ, ତାଙ୍କର ନାମ ହେଉଛି କୃଷ୍ଣ, ନାମକରଣ ନାମ ଦେଇଛନ୍ତି ତା ନୁହଁ, ତାଙ୍କର ସବୁବେଳ ପାଇଁ ସେ ନାମ ରହିଛି। ଆସନ୍ନା ତ୍ରୈବୁଜସ୍ୟ ଗୁଣ ତଣୁ ଯୁଗଣ ତଣୁ ଶୁକ୍ର ରକ୍ତ ସତା ବିହିତ ଇଦାନୀ କୃଷ୍ଣତାଙ୍କତା, ସେ ପ୍ରସିଦ୍ଧ ଶ୍ଳୋକ ଦଶମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ। ଆସନ୍ ବନ୍ନା ତ୍ରୟୁ, ବିଭିନ୍ନ ଯୁଗରେ ସେ ବିଭିନ୍ନ ବର୍ଣ୍ଣରେ ଆସନ୍ତି, ଗୃଣ ତନୁ ଯୁଗ ଅନୁଯୁଗ, ସତ୍ୟ ଯୁଗରେ ଆସିଛନ୍ତି, ତେତା ଯୁଗରେ ଆସିଛନ୍ତି, ଦ୍ୱାପର ଯୁଗରେ ଆସିଛନ୍ତି, କଳି ଯୁଗରେ ମଧ୍ୟ ଆସିବେ, ତେଣୁ ବିଭିନ୍ନ ଯୁଗରେ ସେ ବିଭିନ୍ନ ରଙ୍ଗରେ ଆସନ୍ତି। ଆସନ୍ ବର୍ଣ୍ଣାଶ୍ରୟୀ ଅଶ୍ୱ ଗୁଣ ତନୁ ଯୁଗ ତନୁ, ବିଭିନ୍ନ ବର୍ଣ୍ଣରେ ଆସନ୍ତି, ସେ ବିଭିନ୍ନ ରଙ୍ଗ ଧାରଣ କରନ୍ତି, ଶୁକ୍ର ରକ୍ତ ତଥା ପିତ ଇଦାନୀ କୃଷ୍ଣତାଙ୍କତା, ସତ୍ୟଯୁଗରେ ସେ ଶୁକ୍ର ବର୍ଣ୍ଣରେ ଆସିଥିଲେ, ତ୍ରେତା ଯୁଗରେ ସେ ରକ୍ତ ବର୍ଣ୍ଣରେ ଆସିଥିଲେ, ଏବଂ ପିତ କଳି ଯୁଗରେ ସେ ପିତ ବର୍ଣ୍ଣରେ ଆସିଲେ, ଇଦାନୀ କୃଷ୍ଣତାଙ୍କତା ବର୍ତ୍ତମାନ ଇଦାନୀ କହିଲେ ଦ୍ୱାପର ଯୁଗର କଥା, ବର୍ତ୍ତମାନ ସେ କୃଷ୍ଣ ବର୍ଣ୍ଣରେ ଆସିଛନ୍ତି, କୃଷ୍ଣ ବର୍ଣ୍ଣରେ ସେ ଆସିଛନ୍ତି ବର୍ତ୍ତମାନ, ତେଣୁ ତାଙ୍କ ନାମ ହେଲା କୃଷ୍ଣ। ତେଣୁ ଶ୍ରିୟା ବହୁତ କଥା ରହିଛି, ତାପରେ ମୁଖ୍ୟ କଥା ହେଉଛି ଯେ ଏଇ ଯେଉଁ ସବୁ ବର୍ଣ୍ଣନା କଲେ କ୍ୱଚିତ୍ ପ୍ରାକ୍ ଏୟମ୍ ବସୁଦେବ ପୁତ୍ର, ଏମିତି ଗୋପନୀୟ ଭାବରେ ନାମକରଣ କରାଯାଇଛି। କାରଣ ଗର୍ଗ ଧ୍ୟାନରେ ଜାଣୁଛନ୍ତି ମାନେ ସେ ଜାଣୁଛନ୍ତି ଭଗବାନ, ଭଗବାନ ବୋଲି ଜାଣୁଛନ୍ତି ସେ। କିନ୍ତୁ ଯଦି ସେ କହିଦେବେ ନନ୍ଦ ମହାରାଜଙ୍କୁ ହେଉଛନ୍ତି ଭଗବାନ ବୋଲି, ତାହେଲେ ନନ୍ଦ ମହାରାଜ ଆଉ କୃଷ୍ଣକୁ କ'ଣ କହିବେ, ତା ମୋର କଠୋ ଗାଁ ବୋଲି ତାଙ୍କୁ ନିର୍ଦ୍ଦେଶ ଦେବେ, ଏଠି ପୂଜା କରିବେ, ମନ୍ଦିରରେ ଯଦି ପୂଜା ହେଉଛି ସେଗୁଡ଼ା ପୂଜା କରିବେ। ତେଣୁ ସେ ଏଭଳି ଭାବରେ କହିଲେ ଯେ ନନ୍ଦ ଜାଣିଲେ ଯେ ସିଏ ମୋର ପୁତ୍ର, କେଉଁ ଜନ୍ମରେ ସିଏ ହେଇଥିଲା, କେଉଁ ଜନ୍ମରେ କ'ଣ ହେଇଥିଲା, ଏ ଜନ୍ମରେ ମୋର ପୁତ୍ର, କେଉଁ ଜନ୍ମରେ ସେ ବସୁଦେବ ପୁତ୍ର ହେଇଯାଇପାରେ, ପ୍ରାଗୟମ ବସୁଦେବ ପୁତ୍ର, ସେଥିପାଇଁ ତାକୁ ବାସୁଦେବ ବୋଲି କୁହାଯିବ। ସେ ଭାବୁଛନ୍ତି ଆଉ କେଉଁ ଜନ୍ମରେ ସେ ବସୁଦେବ ପୁତ୍ର ଥିଲେ, କିନ୍ତୁ ଏଇ ଜନ୍ମରେ ଯେ ସେ ଥିଲେ ସେ ଜାଣି ଏଇଭଳି ଭାବରେ ଗର୍ଗାଚାର୍ଯ୍ୟ କହିଛନ୍ତି। ନନ୍ଦ ମହାରାଜ ଠିକ୍ ଭାବରେ ବୁଝିପାରୁନାହାନ୍ତି ଏବଂ ସେ କହିଲେ ଯେ ଶ୍ରିୟା କୀର୍ତ୍ତନ ଭାବେନ ତସ୍ମା ନନ୍ଦା ମୋ ୟେ ନନ୍ଦ, ସେଥିପାଇଁ ଇଏ ତୁମର ଆତ୍ମଜ, ଭଗବାନ ହୁଅନ୍ତି ତୁମର ପୁତ୍ର, ତୁମର ଆତ୍ମଜ, କିନ୍ତୁ ନାରାୟଣ ସମ ଗୁଣ, ନାରାୟଣଙ୍କ ଭଳି ଗୁଣ ରହିଛି, କିନ୍ତୁ କହିବାର ଉଦ୍ଦେଶ୍ୟ ହେଉଛି ନାରାୟଣ ଯେଉଁ ଗୁଣ ପ୍ରାପ୍ତ ହେଇଛନ୍ତି ତାଙ୍କଠାରୁ ପ୍ରାପ୍ତ ହେଇଛନ୍ତି, ନାରାୟଣ ଯେଉଁ ଗୁଣ ପ୍ରାପ୍ତ ହେଇଛନ୍ତି ନାରାୟଣଙ୍କ ଯେଉଁ ଶକ୍ତି ରହିଛି ସେ ତାଙ୍କଠାରୁ, ସେ ନାରାୟଣ ଆସିଛନ୍ତି ତାଙ୍କଠାରୁ ଆସିଛନ୍ତି। କିନ୍ତୁ ଏହିଭଳି ଭାବରେ ଗୋପନୀୟ ଭାବରେ ତାଙ୍କ ନାମକରଣ ହେଇଛି, ଆମେ ପରେ ଯେତେବେଳେ ଆଲୋଚନା କରିବା ଟିକେ ସ୍ତରରେ କହିବା, ମୁଁ ସଠିକ ଭାବରେ କହୁଛେ। ତେଣୁ ଶ୍ରିୟା କୀର୍ତ୍ତନ ଭାବେନ ତାଙ୍କର ଯେଉଁ ଐଶ୍ୱର୍ଯ୍ୟ ରହିଛି, ତାଙ୍କର ଯେଉଁ କୀର୍ତ୍ତି ରହିଛି, ସେ ନାରାୟଣ ଭଳି ଗୁଣ ତାଙ୍କର ରହିଛି, କିନ୍ତୁ ତୁମର ଏ ଆତ୍ମଜ ତୁମର ପୁତ୍ର, ଏ ଭଗବାନ ନୁହନ୍ତି ତୁମର ପୁତ୍ର। ତେଣୁ ତାକୁ ଗୋପାଳେଶ୍ୱର ସମାହିତ, ତାକୁ ତୁମେ ପାଳନ କରିବ, ଠିକ୍ ଭାବରେ ପାଳନ କରିବ ଗୋପାଳେଶ୍ୱର, ତାକୁ ରକ୍ଷା କରିବ, ସେ ତୁମକୁ ରକ୍ଷା କରିବ, ତୁମେ ତାକୁ ରକ୍ଷା କରିବ, ସେ ତୁମକୁ ରକ୍ଷା କରିବ। ତେଣୁ ଏଇଭଳି ଭାବରେ ଭୁବୁନୀ ସନ୍ତି ନାମାନି, ନନ୍ଦ ମହାରାଜ ମୁଁ କ'ଣ କହିବି, ତାଙ୍କର ବହୁତ ନାମ ରହିଛି, ବହୁତ ନାମ ରହିଛି, ଭୁବୁନୀ ସନ୍ତି ନାମାନି ତୁମର ପୁତ୍ରର ବହୁତ ତାମ ବେଦ ସାର, ସେସବୁକୁ ମୁଁ ଜାଣିଛି କିନ୍ତୁ ଅନ୍ୟମାନେ କେହି ଜାଣିନାହାନ୍ତି। କିନ୍ତୁ ପ୍ରକୃତର ଅର୍ଥ ହେଉଛି ସେ ଯେଉଁ ଭଗବାନଙ୍କ ନାମ ରହିଛି, ଭଗବାନ ଗୁଣ ରହିଛି, ସବୁ ଲୀଳାବେଶ ରହିଛି, ମୁଁ ମଧ୍ୟ ଜାଣିନି, ଅନ୍ୟମାନଙ୍କ କଥା କ'ଣ କହିବା, କିନ୍ତୁ ସେ ଯଦି କହିବେ ମୁଁ ଜାଣିନି ତାହେଲେ ନନ୍ଦ ମହାରାଜଙ୍କର ଆସିବ ଇଏ ଗର୍ଗାଚାର୍ଯ୍ୟ ହେଇକି ମଧ୍ୟ ଜାଣିନାହାନ୍ତି, ଠିକ୍ ଭାବରେ କହୁନାହାନ୍ତି ମଧ୍ୟ। ତେଣୁ ସେ ଏଇଭଳି ଭାବରେ କହିଲେ ଯେ ମୁଁ ଜାଣିଛି କିନ୍ତୁ ଅନ୍ୟମାନେ କେହି ଜାଣିନାହାନ୍ତି, ଏଇ ଗୋପନୀୟ ଭାବରେ ନାମକରଣ ତାଙ୍କର ହେଇଛି ଭଗବାନଙ୍କର। ତେଣୁ ଏଇଭଳି ଭାବରେ ନାମକରଣ ହେଲା ପରେ ଗର୍ଗାଚାର୍ଯ୍ୟ ଚାଲିଯାଇଛନ୍ତି, ତାଙ୍କ ଗୃହକୁ ଚାଲିଯାଇଛନ୍ତି, ମଥୁରାକୁ ଚାଲିଯାଇଛନ୍ତି। ତେଣୁ ଏଇ କଥାଟି ତାଙ୍କର କୃଷ୍ଣ ଏବଂ ବଳରାମ ଏସବୁ ତାଙ୍କ ନାମ ହେଲା, ଏ କଥାଟି କେହି ଜାଣିନଥିଲେ। ଯେତେବେଳେ ଭଗବାନ ସାତ ବର୍ଷ ହେଇଛି ସେତେବେଳେ ସେ ବ୍ରଜବାସୀମାନଙ୍କୁ କହିଛନ୍ତି ସେ କଥା, ଗର୍ଗାଚାର୍ଯ୍ୟ ଆସି ଏଇଭଳି ଭାବେ ନାମକରଣ କରିଥିଲେ, ଏତେ ଗୋପନୀୟ ଭାବରେ ରଖାଯାଇଥିଲେ ତାଙ୍କର ନାମକରଣ। ତେଣୁ ଯାହା ହଉ ଏଇଭଳି ଭାବରେ ଶହେ ଦିନରେ ତାଙ୍କର ଏଇ ନାମକରଣ ହେଇଛି। ତେଣୁ ବର୍ତ୍ତମାନ ଆମେ ଭଗବାନଙ୍କ ନାମକରଣ ତ ଅନେକ ନାମ ରହିଛି, ଅଷ୍ଟଦଶ ଶତ ନାମ ରହିଛି, ଆମେ କିଛି ନାମ ପାଠ କରିବେ, ଏଇଭଳି ଭାବେ ଅନେକ ନାମ ରହିଛି ତାଙ୍କର ଭଗବାନଙ୍କର, କିଏ କ'ଣ ସବୁ ନାମ ଦେଇଛନ୍ତି ଭଗବାନଙ୍କର ନାମକରଣ ହେଇଛି। ତେଣୁ ଭଗବାନଙ୍କର ବାଲ୍ୟଲୀଳା ଆମେ ସଂକ୍ଷେପରେ କିଛି ବର୍ଣ୍ଣନା କରିବା। ତେଣୁ ଏଇଭଳି ଭାବରେ ଭଗବାନଙ୍କ ବାଲ୍ୟଲୀଳା ଆରମ୍ଭ ହେଇଛି, ବାଲ୍ୟଲୀଳା ଆମେ ଛଅ ଦିନର କଥାରୁ ଆରମ୍ଭ କରିଦେଇଛେ। ତେଣୁ ଗୋଟିଏ ଶ୍ଳୋକ କହି ଆମ କଥା ବିଶ୍ରାମ ଦେବା, ଯେ ସିଏ ଏଇଭଳି ଭାବରେ ଯେତେବେଳେ ସବୁ ବାଲ୍ୟଲୀଳା କରୁଛନ୍ତି, ବାଲ୍ୟ ଚାପଣ କରୁଛନ୍ତି, ଯେତେବେଳେ ଚାଲିପାରୁନାହାନ୍ତି, ଠିକ୍ ଭାବରେ ଠିଆ ହେଇପାରୁନାହାନ୍ତି, ହାତ ଏବଂ ଯେଉଁ ହାଣ୍ଡି ଚାଲିବା କଥା ସେମିତି ଚାଲୁଛନ୍ତି, ସେହି ସମୟରେ ଛୋଟ ଛୋଟ ବର୍ଷାମାନଙ୍କର ଲାଙ୍ଗୁଡ଼ ଧରିକି ପୁଚ୍ଛ ଧରିକିରି ଟାଣି ଦେଉଛନ୍ତି, ଟାଣି ଦେଲେ ସେ ବଛା କ'ଣ କରୁଛି ନା ଦୌଡ଼ୁଛି ଧାଉଁଛି, ଧାଇଁଲା ବେଳେ ଇଏ ମଧ୍ୟ ଭୟ କରିକିରି ଇଏ ମଧ୍ୟ ତାକୁ ଜୋରରେ ଜାବୁଡ଼ିକିରି ଧରୁଛନ୍ତି। ସବୁ ଗୋପୀମାନେ ସବୁ ତାଙ୍କର କାମଧନ୍ଦା ଛାଡ଼ି ସବୁ ଦେଖୁଛନ୍ତି, ଏଲିଲା ସବୁ ଦେଖୁଛନ୍ତି। ତେଣୁ ସେମାନେ ଯାଇକିରି ବର୍ଷାକୁ ସେ ବାଛୁରୀକୁ ଅଟକେଇକିରି ତାକୁ ତାଙ୍କୁ କାଢ଼ୁଛନ୍ତି। ଏଇଭଳି ଭାବରେ ଭଗବାନ ତ ଲୀଳା କରୁଛନ୍ତି, ଖାଲି ଯେ ବୃହତ ମଣ୍ଡଳରେ କରୁଛନ୍ତି ତାହା ନୁହଁ, ସମାନ ଚଳାଶି କୋଶୀ ଗଜ ମଣ୍ଡଳରେ ସବୁଠି ଏତେ ଲୀଳା ଚାଲିଛି ଭଗବାନଙ୍କର ଭଗବତା ଐଶ୍ୱର୍ଯ୍ୟ, ସମସ୍ତେ ଦେଖୁଛନ୍ତି ଭଗବାନଙ୍କ ଲୀଳା କରୁଛନ୍ତି। ତେଣୁ ସେଇଭଳି ଭାବରେ ଭଗବାନ ଟିକେ ଯେତେବେଳେ ବଡ଼ ହେଇଯାଇଛନ୍ତି, ଚରଣରେ ନୁପୁର ଲାଗିଛି, ରୁଞ୍ଜୁଣ ହେଇ ଶବ୍ଦ ଚାଲୁଛି, ଚାଲିଲା ବେଳେ ରୁଞ୍ଜୁଣ ଶବ୍ଦ ଶୁଭୁଛି, ତେଣୁ ଯିଏ ଯାଉଛନ୍ତି ଦାଣ୍ଡରେ ଗୋପଦାଣ୍ଡରେ ଯେଉଁମାନେ ଯାଉଛନ୍ତି ସେ ଭାବୁଛନ୍ତି ଇଏ ମୋର ମା' କି ଇଏ ମୋର ପିତା କି, ଏଇଭଳି ଭାବରେ କହି ତାଙ୍କ ପଛରେ ଯାଉଛନ୍ତି। ତାପରେ ସେ ବ୍ୟକ୍ତି ଯେତେବେଳେ ପଛକୁ ଆଣି ଦେଉଛନ୍ତି, ରୁଞ୍ଜୁଣ ଶବ୍ଦ ଶୁଣି ପଛକୁ ଆଣି ଦେଉଛନ୍ତି, ସେତେବେଳେ ଇଏ ମୋର ପିତା ନୁହଁ ବା ଇଏ ମୋର ମା' ନୁହଁ କହିକି ସେ ଫେରି ଆସୁଛନ୍ତି। ଏଇଭଳି ଭାବରେ ବାଲ୍ୟ ତାପରେ ସବୁ ଚାଲିଛି। ଆମେ ତ କହିଲେ ମୃଦୁଭକ୍ଷଣ ଲୀଳା ଯେଉଁ ମାଟି ଖାଇ ଦେଇଥିଲେ ରହିଛି, ଏବଂ ବିଶେଷ ଭାବରେ ତାଙ୍କର ସବୁଠାରୁ ବଡ଼ ଦଶ କହିବା ତାହେଲେ କହୁ, ବ୍ରଜେ ପ୍ରସିଦ୍ଧ ନବନୀତ ଚୋର, ନବନୀତ ଚୋର, ସେ ନବନୀତ ଯାଇକି ସମସ୍ତଙ୍କ ଗୃହରେ ଯାଇ ଲହୁଣୀ ଚୋରି କରୁଥିଲେ, ପ୍ରସିଦ୍ଧ ରହିଛି। ତେଣୁ ସମସ୍ତେ ଆସି ସବୁ ଗୃହର ସବୁ ମା' ମାନେ ଆସି ଯଶୋଦା ତାଙ୍କର ସଖୀ ହେଲେ ତାଙ୍କୁ ସବୁ ଇଏ କରନ୍ତି, କମ୍ପ୍ଲେନ୍ କରନ୍ତି, ତମ ପୁତ୍ର ଠିକ୍ ଭାବରେ ରଖୁନ, ତା ଖାଇବା ତା ଦେଉନ, ସେ ଯେ ଆମ ଘରେ ଚୋରି କରୁଛି। ଏ ଭଗବାନଙ୍କର ବାଲ୍ୟଲୀଳା ପ୍ରକୃତରେ ସେମାନେ ଚାହାନ୍ତି କେମିତି ଆସି କୃଷ୍ଣ ଆମର ଚୋରି କରୁ, କିନ୍ତୁ ନା ଭଗବାନ ଦର୍ଶନ କରିବା ପାଇଁ ମଧ୍ୟ ସେମାନେ ଆସନ୍ତି, ଦେଖିବେ ମା' ଯଶୋଦାଙ୍କୁ ଏଇ ଯେଉଁ କମ୍ପ୍ଲେନ୍ କରିବା ଛଳରେ ସେ ଆସିକି ଦର୍ଶନ କରନ୍ତି। ତେଣୁ ଏଠି କୁହାଯାଉଛି ବର୍ଷାନ୍ ମୁଞ୍ଚନ୍ କ୍ୱଚିତ୍ ସମୟ କ୍ରୋଶ ସଂଜାତରସ ସ୍ତେୟନ୍ ସ୍ୱାଦତ୍ୟଥ ଦଧିପୟ କଳ୍ପିତ ସ୍ତେୟ ଯୋଗୈ ମର୍କାନ୍ ଭୋକ୍ଷାନ୍ ବିଭଜତି ସ ଚେନ୍ନାଦି ଭାଣ୍ଡ ଭିନ୍ନତି ଦ୍ରବ୍ୟଲାଭେ ସ ଭୋକ୍ତିତ ଯାହାତୁ କ୍ରୋଶତ୍ୱକା। ସେ କହୁଛନ୍ତି ବର୍ଷାନ୍ ମୁଞ୍ଚନ୍, ଦେଖ ତୁମ ପୁଅ ଯାଇ ଆମ ଘରକୁ ଆଜି କ'ଣ କରିଛି ନା, ଅସମୟରେ ଯେତେବେଳେ ଗାଈର କ୍ଷୀର ଦିନା ସମୟ ହେଇନି ସେହି ସମୟରେ ଯାଇ ବର୍ଷାକୁ ବାଛୁରୀ ଖୋଲିଦେଇଛି, ବର୍ଷା ମୁଞ୍ଚନ କରିଛି ଅସମୟ। ତେଣୁ ସେ ଯେତେବେଳେ ଯାଇ ବର୍ଷା ଯାଇକି ସାଙ୍ଗେ ସାଙ୍ଗେ ଖୋଲିଦେଲା ମାନେ ସେ ଯାଇକି ମାଆଙ୍କ କ୍ଷୀର ପାନ କରିବ, ଗାଈର କ୍ଷୀର ପାନ କରିବ। ତେଣୁ ଏ କଥା ଦେଖି ଗୃହପାଳ ଯେ ଥିବେ ସେ ଯେତେବେଳେ କ୍ରୋଧ କରିବେ ବର୍ଷାକୁ ଅସମୟରେ ଖୋଲିଦେଇଛି କିଏ, ଯେତେବେଳେ ଛୋଟ ପିଲା କୃଷ୍ଣ ଖୋଲିଦେଇଛି, ତେଣୁ ତାଙ୍କ କ୍ରୋଧ ଆସିବ, କ୍ରୋଧ ଆସିବ କାହିଁ କଲୁ। ତେଣୁ ଏ କ୍ରୋଧରେ କହିଲା ବେଳକୁ ସେତେବେଳେ ଭଗବାନ ହସିଦେବେ, ସଂଜାତ ହସ, ଭଗବାନଙ୍କର ହସ ଯେତେବେଳେ ଦେଖି ଦେଉଛନ୍ତି ତାଙ୍କ କ୍ରୋଧ ଚାଲିଦେବ, କ୍ରୋଶ ସଂଜାତ ହସ। ତେଣୁ ସେଇଭଳି ଭାବରେ ସ୍ତେୟନ୍ ସ୍ୱାଦତ୍ୟଥ ଦଧିପୟ, କିଏ କହିବ ଆମ ଘରକୁ ଯାଇ ଆଜି ଚୋରି କରିକି ଆଣିଛି ଦଧି ବା ଲହୁଣୀ ସବୁ ଚୋରି କରିକି ଆଣିଛି, ଆସିଛି ଲୋକ ଚୋରି କରିକି ଖାଇଛି, ସ୍ତେୟନ୍ ବିଭିନ୍ନ ପ୍ରକାର ଉପାୟରେ ଚୋରି କରିଛି, ସ୍ତେୟନ୍ ସ୍ୱାଦ ଅତି ଦଧିପୟ କଳ୍ପିତ ହେଇ ସ୍ତେହ ଯୋଗୀ। ତେଣୁ ମା' ଯଶୋଦା କହିବେ ଯେ ତୁମେ କାହିଁକି ସେ ଛୋଟ ପିଲା ଯେଉଁ ଯାଉଛି ତାକୁ ଟିକେ ଉଚ୍ଚ ଶିକାର ରଖୁନ, ଉଚ୍ଚ ଜାଗାରେ ରଖ, ତାହେଲେ ସେ ବି ଚୋରି କରିପାରିବ ନାହିଁ। ନା ନା, କଳ୍ପିତ ହେଇ ସ୍ତେହ ଯୋଗୀ ବିଭିନ୍ନ ପ୍ରକାର ଉପାୟ ସେ ଜାଣିଛି, ସ୍ତେହ ଯୋଗ ଚୋରି କରିବାର ବହୁତ ପ୍ରକାର ଉପାୟରେ ପ୍ରସିଦ୍ଧ ରୋଜି ପ୍ରସିଦ୍ଧ ନବନୀତ ଚୋର, ଚୋରିରେ ସେମାନେ ସନ୍ଧାର, ଚୋର ସନ୍ଧାର ସିଏ। ତେଣୁ ବିଭିନ୍ନ ପ୍ରକାର ଉପାୟ କରି ସବୁ ସାଙ୍ଗମାନଙ୍କ ସବୁ ଯାଇଛନ୍ତି, ତାପରେ ତାପରେ ଠିଆ ହେଇକି ସେ ଯେଉଁ ସେଠି ଗୋଟେ ବାଡ଼ି ଧରି ବା ଏମିତି କରି କଣା କରି ତାକୁ ସବୁ ପାନ କରୁଛନ୍ତି, ଏବଂ ଯାହା ନିଜେ ଖାଇଲେ ଖାଇଲେ ସେଥିରେ କିଛି ଚିନ୍ତା ନାହିଁ, କେତେ ଜଣ ଭୋଗ କହୁଛନ୍ତି ସେଥିରେ କିଛି ଅସୁବିଧା ନାହିଁ, ଛୋଟ ପିଲା କେତେ ଖାଇବ, କିନ୍ତୁ ମର୍କାନ୍ ମୁଖ୍ୟା ନିଜେ ଖାଇବା ସଙ୍ଗେ ସଙ୍ଗେ ସେ ଏଭଳି ଭାବରେ ଶବ୍ଦ କରିବ ଯେ ସବୁ ମର୍କାନ୍ ସବୁ ବାନର ମାସେ ଆସି ପହଞ୍ଚିଯିବେ, ମର୍କାନ୍ ବାନରାଜ ରହିଛନ୍ତି, ହନୁମାନ ଏଠି ରହିଛନ୍ତି ବାନରାଜ ଭଗବାନ, ଯେଉଁ ତେଜା ଯୁଗରେ ଭଗବାନ ରାମଚନ୍ଦ୍ରପୁର ଆସିଥିଲେ ବାନରମାନେ ତାଙ୍କୁ ସାହାଯ୍ୟ କରିଥିଲେ। ତେଣୁ ଦ୍ୱାପର ଯୁଗରେ ଯେତେବେଳେ ଭଗବାନ ଆସିଲେ କୃଷ୍ଣ ସେ ବାନରମାନଙ୍କ ପାଖରେ ଋଣୀ ରହିଥିଲେ, ବାନରମାନଙ୍କୁ କିଛି ଖାଇବାକୁ ଦେଇପାରିନଥିଲେ, ତେଣୁ ଆଜି ସିଏ ଏସବୁ ଚୋରି କରି ବା ନିଜ ଘରୁ ମଧ୍ୟ ଏ ଲୋନ୍ ଇତ୍ୟାଦି ବାନରମାନଙ୍କୁ ଦେଉଛନ୍ତି। ମର୍କାନ୍ ଭୋକ୍ଷାନ୍ ଏବଂ ମର୍କାନ୍ ମାନେ ବାନରମାନଙ୍କୁ ତ ଖାଇଲେ ଖାଇସାରିଲା ପରେ ତୃପ୍ତ ହେଇଗଲା ଖାଉନାହାନ୍ତି, ତାହେଲେ କ'ଣ କରୁଛନ୍ତି ନା ବିଭଜତି ସେ ଚେନ୍ନାହାନ୍ତି ଭାଣ୍ଡ ମିଳନ୍ତି ସେ ଭାଣ୍ଡ ଯଦି ରହିଛି ଯଦି ଲୋନ୍ ସବୁ ରହିଛି ତାକୁ ମଧ୍ୟ ଭାଙ୍ଗି ଦେଉଛି ଆଉ ଖାଇପାରିନି ଭାଙ୍ଗିପାରି ତେଣୁ ଯଦି କୌଣସି ଗୃହରେ ଯଦି ନାହିଁ କିଛି ଦୌଳି ଦହି ବା ଲୋନ୍ କିଛି ନାହିଁ ଦ୍ରବ୍ୟ ଲାଭେ ଏହା ଗୃହ ଉପକୃତ କ୍ରୋଧ ପ୍ରକାଶ କରି ଶିଶୁ କ'ଣ କରୁଛି ନା ଜାତି ଅପକୃଷିତ ବା ସେ ଛୋଟ ପିଲା ଅଛି ଆମ ଘରେ ତାକୁ ଚୁମୁଡ଼ିକି ପଳେଇଯାଉଛି ସେ କାନ୍ଦୁଛି ଏହି ଭାବରେ ଅନେକ ଲୀଳା ସବୁ ଯେତେବେଳେ ଶୁଣିବେ ମୃତ୍ୟୁବକ୍ଷଣ ଲୀଳା ଏହିଭଳି ଭାବରେ ତାଙ୍କ ଲୀଳା ସବୁ ଚାଲିଛି ବାଲ୍ୟ ଲୀଳା ତେଣୁ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ଭାବରେ କହୁଛନ୍ତି ପ୍ରକୃତରେ ବସୁଦେବ ଏବଂ ଦେବକୀ ଏହି ଲୀଳାକୁ ଆସ୍ୱାଦନ କରିପାରିନଥିଲେ ବାଲ୍ୟ ଲୀଳା ଏତେ ମନୋହର ଲୀଳା ଆସ୍ୱାଦନ କରିପାରିନଥିଲେ ତେଣୁ ସେ କହୁଛନ୍ତି ଯେ ନନ୍ଦ କି ମକର ବ୍ରହ୍ମନ୍ ହେ ବ୍ରହ୍ମନ୍ ହେ ସୁଖଦେବ ଗୋସ୍ୱାମୀ ନନ୍ଦ କ'ଣ କାର୍ଯ୍ୟ କରିଥିଲେ କ'ଣ ପୁଣ୍ୟ କାର୍ଯ୍ୟ କରିଥିଲେ ଶ୍ରେୟ ଏବଂ ମହୋଦୟ କ'ଣ ଶ୍ରେୟ କାର୍ଯ୍ୟ କରିଥିଲେ ତାଙ୍କର ମହାଭାଗ୍ୟ ଉଦୟ ହେଇଛି ଭଗବାନଙ୍କ ଏଭଳି ସୁନ୍ଦର ଲୀଳା ବାଲ୍ୟ ଲୀଳାକୁ ଦର୍ଶନ କରୁଛନ୍ତି ଆସ୍ୱାଦନ କରୁଛନ୍ତି ସିଏ ଏବଂ ଯଶୋଦା ତ ମହାଭାଗା ଯଶୋଦା ମଧ୍ୟ ସେଭଳି ଭାବରେ ନିଶ୍ଚିତ ଭାବରେ ବହୁତ ଭାଗ୍ୟବତୀ ବପୁ ଯଶ ସ୍ତନମ ହରି ଦେବୀଙ୍କର ପୁତ୍ର ହେଲେ ମଧ୍ୟ ତାଙ୍କର ସ୍ତନ୍ୟପାନ କରିପାରିନଥିଲେ କିନ୍ତୁ ଯଶୋଦାଙ୍କର ସ୍ତନ୍ୟପାନ କଲେ ବପୁ ଯଶ ସ୍ତନମ ହରି ତେଣୁ ଏହି ପ୍ରଶ୍ନର ଉତ୍ତରରେ ସେ କହୁଛନ୍ତି ଯେ ପ୍ରକୃତରେ ନନ୍ଦ ଏବଂ ଯଶୋଦା ଏ ହେଉଛନ୍ତି ଭଗବାନଙ୍କ ନିତ୍ୟ ମାତା ଏବଂ ପିତା ବସୁଦେବ ଏବଂ ଦେବକୀ ଯେ ଭଗବାନଙ୍କ ପିତା ମାତା ହୋଇଛନ୍ତି ଭଗବାନଙ୍କର ଆବିର୍ଭାବ ହୋଇଥିଲେ ସେତେବେଳେ ସେ କହିଥିଲେ ତମେ ପୂର୍ବରୁ ତମେ ସୁତବା ଥିଲ ମାଙ୍କୁ କହୁଛନ୍ତି ମା ତମେ ପୂର୍ବ ସ୍ୱାମୀଙ୍କ ମନ୍ତରରେ ଭଗବାନ ଯେଉଁ ଆସିଛନ୍ତି ଗୋଟେ ସପ୍ତମ ମନୁଙ୍କ ସମୟ ବୈବସ୍ୱତ ମନୁ ଯିଏକି ବିବସ୍ୱାନ ସୂର୍ଯ୍ୟ ଦେବତାଙ୍କ ପୁତ୍ର ତାଙ୍କର ସେ ସେଇ ବୈବସ୍ୱତ ମନୁଙ୍କ ସମୟରେ ଅନେକ ଦ୍ୱାପର ପରେ 28ତମ ଦ୍ୱାପରେ ଭଗବାନ ଆସିଥିଲେ ତେଣୁ ମାଙ୍କୁ କହିଲେ ଯେ ତମେ ସ୍ୱାଙ୍ଗୁବ ମନଙ୍କ ସମୟରେ ତମେ ଥିଲ କୃଷ୍ଣୀ ଏବଂ ପିତା ଥିଲେ ସେ ସମୟରେ ସୁତବା ଥିଲେ ସେ ସମୟରେ 12,000 ବର୍ଷ ଧରି ବହୁତ କଠୋର ତପସ୍ୟା କଲା ପରେ ମୁଁ ତମ ପାଖରେ ଆବିର୍ଭାବ ହୋଇଥିଲି ତମେ ଚାହିଁଥିଲ ମୋ ଭଳି ପୁତ୍ର ଚାହିଁଥିଲ ତେଣୁ ମୁଁ ତମର 3 ଜନ୍ମରେ ତମ ପୁତ୍ର ହୋଇକି ଆସୁଛି ସେଇ ଜନ୍ମରେ ତମର ପୁତ୍ର ହୋଇକି ଆସିଥିଲି ମୋ ନାମ ହେଇଥିଲା କୃଷ୍ଣୀ ଗର୍ଭ ତାପରେ ଗୋଟେ ସତ୍ୟଯୁଗରେ ମୁଁ ଆସିଥିଲି ବ୍ରାହ୍ମଣ ରୂପରେ ମୁଁ ଆସିଥିଲି ତମେ ହେଇଥିଲ ଅଦିତି ଏବଂ ପିତା ହେଇଥିଲ କଶ୍ୟପ ମୁଁ ତମ ପୁତ୍ର ହେଇକି ଆସିଥିଲି ବ୍ରାହ୍ମଣ ଦେବ ରୂପରେ ଆସିଥିଲି ଏବଂ ବର୍ତ୍ତମାନ ମୁଁ ଆସୁଛି ଏ ତୃତୀୟ ଜନ୍ମ ମୋର ଏଭଳି ଭାବେ କହିଥିଲେ କିନ୍ତୁ ନନ୍ଦ ଏବଂ ଯଶୋଦା ଏ ତାଙ୍କ ନିତ୍ୟ ମା ଏବଂ ପିତା ସବୁବେଳ ପାଇଁ ସେ ତାଙ୍କ ପିତା ଏବଂ ମାତା ଭଗବାନ ଯେତେବେଳେ ଆସନ୍ତି ସେମାନେ ଏଇ ଭଗବାନଙ୍କୁ ଆସିବା ପୂର୍ବରୁ ଆସିକରି ଭଗବାନ ଲୀଳାରେ ସେମାନେ ଅଂଶଗ୍ରହଣ କରନ୍ତି ତେଣୁ ଏହିଭଳି ଭାବରେ ଭଗବାନଙ୍କର ସବୁ ଲୀଳା ରହିଛି ଏ ଅନନ୍ତ ଲୀଳା ସବୁ ରହିଛି ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ତ୍ରୟାଚପନିଷଦ୍ଭିଶ୍ଚ ସାଂଖ୍ୟ ଯୋଗେଶ୍ଚ ସତ୍ତ୍ୱଦେଇ ଉପଗୀୟମାନ ମହାତ୍ମ୍ୟମ୍ ହରିଂସା ମାନ୍ୟତାତ୍ମକ ଯାହାଙ୍କୁ ତ୍ରୟା 3 ବେଦ ଋଗ୍ବେଦ ସାମବେଦ ଯଦୁର୍ବେଦ ଏବଂ ଉପନିଷଦମାନଙ୍କରେ ତ୍ରୟାଚ ଉପନିଷଦ୍ଭିଶ୍ଚ ସାଂଖ୍ୟ ଯୋଗେଇ ବିଭିନ୍ନ ଯେଉଁ ସାଂଖ୍ୟ ଯୋଗ ସବୁ ରହିଛି ସାଂଖ୍ୟ ଶାସ୍ତ୍ର ସବୁ ରହିଛି ଏବଂ ସାତ ଦେଇ ବିଭିନ୍ନ ଭକ୍ତମାନେ ଉପଗୀୟମାନ ମହାତ୍ମ୍ୟମ୍ ତାଙ୍କର ମହାତ୍ମ୍ୟ ଗାନ କରାଯାଇଛି ଭଗବାନଙ୍କ ମହାତ୍ମ୍ୟ ଏଇ ବେଦ ମଧ୍ୟ ଜାଣିପାରୁନାହାନ୍ତି ଭାଗବତ 10:87 ବେଦମାନେ ସ୍ତୁତି କରିଛନ୍ତି ଭଗବାନଙ୍କୁ ସେ ବର୍ଣ୍ଣନା କରାଯାଇଛି ବେଦମାନେ ମଧ୍ୟ ଭଗବାନଙ୍କର ମହାତ୍ମ୍ୟ ଜାଣିପାରୁନାହାନ୍ତି ଉପନିଷଦ ମଧ୍ୟ ଭଗବାନଙ୍କର ମହାତ୍ମ୍ୟ ଜାଣିପାରୁନାହାନ୍ତି ଭକ୍ତମାନେ ମଧ୍ୟ ଭଗବାନଙ୍କର ମହାତ୍ମ୍ୟ ଜାଣିପାରୁନାହାନ୍ତି ବ୍ରହ୍ମା କହୁଛନ୍ତି ସେ କଥା କୋ ବ୍ୟକ୍ତି ଭୂମାନ ଭଗବାନ ପରାତ୍ମାନ କିଏ ପ୍ରକୃତରେ ଭଗବାନଙ୍କ ଲୀଳାକୁ ଜାଣିପାରିବ ମହାତ୍ମାକୁ ଜାଣିପାରିବ କୋଷ କଥମ ଚା କଥିବା କଦେତି ବିସ୍ତାର କ୍ରୀଡ଼ସି ଯୋଗ ମାୟା ବ୍ରହ୍ମା କହୁଛନ୍ତି ପ୍ରକୃତରେ ମୁଁ କିଛି ଜାଣିନାହିଁ ଆପଣଙ୍କର ଗୁଣ କିଛି ଜାଣିନାହିଁ ପ୍ରକୃତରେ କେହି ଭଗବାନଙ୍କ ଗୁଣ ଜାଣିପାରନ୍ତି ନାହିଁ ଏହିଭଳି ଭାବରେ ଭଗବାନଙ୍କର ଯେଉଁ ଗୁଣଗାନ କରାଯାଇଛି, ଆମେ କିଛି ଗୁଣଗାନ କଲେ, ପାଞ୍ଚ ଛଅ ଦିନ ଧରି ଗୁଣଗାନ କଲେ ଭଗବାନ ଗୁଣ ଶେଷ ହେବ ନାହିଁ, ଅନନ୍ତ ଗୁଣ ରହିଛି। ତେଣୁ ଏହିଭଳି ଭାବରେ ଉପଧୀୟମାନ ମହାତ୍ମ୍ୟ ହରି ସାମାନ୍ୟତାତ୍ମଜନ, ସେ ହରି ସମସ୍ତଙ୍କର ଅମଙ୍ଗଳ ସେ ହରଣ କରନ୍ତି, ସେ ହରିଙ୍କର ସେ ଭାବୁଥିଲେ, ଦଶଦା ଭାବୁଥିଲେ ଆତ୍ମଜମ୍ ନିଜ ପୁତ୍ର ବୋଲି ଭାବୁଥିଲେ, ସେଇଥିପାଇଁ ବାନ୍ଧିଲେ। ଦାମୋଦର ଲୀଳା ହେଇଥିଲା, ଆମେ ଦେବଦେବ କହିବା ଦାମୋଦର ଲୀଳା ଗୋଟେ ସ୍ୱର ପାଠ କରିବେ। ନମାମୀଶ୍ୱରମ୍ ସଚ୍ଚିଦାନନ୍ଦ ରୂପମ୍ ଲସତ୍କୁଣ୍ଡଳମ୍ ଗୋପୁଳେ ବ୍ରଜମାନମ୍। ಚಿದಾನಂದರೂಪಂ ದಾಸಕುಂಡಳಂ ಗೋಪುರೇ ಗಜಮಾನಂ। ನಮಾಮಿ ಸ್ವರಂ କାର୍ତ୍ତିକ ମାସରେ ଏଇ ସଙ୍ଗୀତ ଗାନ କରି କୁହାଯାଉଛି ଦାମୋଦର ଅଷ୍ଟକମ୍ ଆଠଟି ଶ୍ଳୋକ ରହିଛନ୍ତି, ଏ ସଙ୍ଗୀତ ଗାନ କରି ଦୀପ ପ୍ରଦାନ କରାଯାଏ। ତେଣୁ ଏଠି କୁହାଯାଉଛି ନମାମୀଶ୍ୱରମ୍ ସଚ୍ଚିଦାନନ୍ଦ ରୂପମ୍, ମୁଁ ସେଇ ଈଶ୍ୱରଙ୍କୁ ପ୍ରଣାମ କରୁଛି ଯିଏକି ସଚ୍ଚିଦାନନ୍ଦ ରୂପ ଧାରଣ କରିଛନ୍ତି, ଏବଂ ଲସତ୍ କୁଣ୍ଡଳମ୍ ଗୋକୁଳେ ଭ୍ରାଜମାନ, କର୍ଣ୍ଣରେ କୁଣ୍ଡଳ ଧାରଣ କରିଛନ୍ତି ଏବଂ ଗୋକୁଳରେ ସେ ଭ୍ରାଜମାନ ହେଉଛନ୍ତି, ଧାବମାନ ବିଚରଣ କରୁଛନ୍ତି, ଗୋକୁଳେ ଭ୍ରାଜମାନ ଏବଂ ଯଶୋଦା ବିଜୟ ଖୋଲା ଧାବମାନ। ଯଶୋଦା ଯେତେବେଳେ ଏହିଭଳି ଭାବରେ ବିଭିନ୍ନ ଗୋପା ଗୋପୀମାନେ ସବୁ କମ୍ପ୍ଲେନ୍ କଲେ, ତେଣୁ ଭଗବାନ ମା କ'ଣ କଲେ ନା ତାଙ୍କୁ ବାଡ଼େଇବା ପାଇଁ ବସିଲେ, ବାନ୍ଧିବା ପାଇଁ ବସିଲେ, ବାଡ଼ି ଧରି ଗୋଡ଼ଉଛନ୍ତି। ତେଣୁ ଯଶୋଦା ବିଜୟ ଖୋଲା ଧାବମାନ, ଯଶୋଦାଙ୍କୁ ଭୟ କରିକିରି ଯାହାଙ୍କୁ ସ୍ୱୟଂ ଭୟ ଯାହାଙ୍କୁ ସ୍ୱୟଂ ଯମରାଜ ମଧ୍ୟ ଭୟ କରନ୍ତି, ମଦ ଭୟା ପାଦ ବାଦ ଏମ୍ ସୂର୍ଯ୍ୟ ସ୍ତପତି ମଦ ଭୟା ବର୍ଷତେନ୍ଦ୍ର ଧରତି ଅଗ୍ନି ମୃତ୍ୟୁ ସ୍ତରତି ମଦ ଭୟା, ଯାହାଙ୍କୁ ସ୍ୱୟଂ ମୃତ୍ୟୁ ମଧ୍ୟ ଭୟ କରନ୍ତି, ସବୁ ସମସ୍ତେ ତାଙ୍କୁ ଯାହାକୁ ଭୟ କରନ୍ତି, ସେ ମା ଯଶୋଦାଙ୍କ ଭୟରେ ଯଶୋଦା ବିଜୟରୁ ଖଳା ଧାବମାନ, ସେଇ ଯଶୋଦା ଯେଉଁ ନନ୍ଦ ଆଳରେ ସେ ଧାବମାନ ହେଉଛନ୍ତି, ଦୌଡ଼ୁଛନ୍ତି ଧାଉଁଛନ୍ତି, ଏବଂ ମା ମଧ୍ୟ ତାଙ୍କ ପଛ ପଛ ଧାଉଁଛନ୍ତି ଧରିବେ ତାଙ୍କୁ ଯେମିତି ହେଲେ। ତେଣୁ ପରାମୃଷ୍ଣ ନତ୍ୟନ୍ତ ତତୁଦୃତ ଗୋପା ଗୋପ୍ୟା, ତେଣୁ ଯଦିଓ ସେ ବହୁତ ଜୋରରେ ଧାଉଁଛନ୍ତି ମା ଛୁଇଁ ପାରୁନାହାନ୍ତି, ହାଲିଆ ହେଇଗଲେ ମା, ତେଣୁ ଭଗବାନଙ୍କୁ ଧାଇଁବେ କେହି ତାଙ୍କୁ ଛୁଇଁ ପାରିବେ ନାହିଁ, ଏମିତିକି କାଳ ଦମନ ଛୁଇଁ ପାରିନଥିଲା ଭଗବାନଙ୍କୁ, ସେ ଭାବୁଥିଲା ଆଉ ଦୁଇ ଆଙ୍ଗୁଳ ପରେ ଧରିଦେବ, କିନ୍ତୁ ଧରିପାରିଲା ନାହିଁ। ଭଗବାନ ନେଇଗଲେ ମୃତ୍ୟୁକୁନ୍ଦକ ଗୁମ୍ଫାକୁ ନେଇଗଲେ, ଯେଉଁଠି ମୃତ୍ୟୁକୁନ୍ଦ ସ୍ନାନ କରିଥିଲେ, ଏବଂ ସେଇଠି ସେ କାଳଜବାନ ମୃତ୍ୟୁବରଣ କଲା। କିନ୍ତୁ ମାଆଙ୍କର ଯେଉଁ କଷ୍ଟ ଦେଖି ଭଗବାନ ଧରା ପଡ଼ିଲେ, ପରାମୃଷ୍ଣ ଅତ୍ୟନ୍ତ ଦୃତ୍ୟ ଗୋପ୍ୟା, ମା ସବୁ ଧରିଲେ ତୁମେ ତାପରେ ଧରିଛନ୍ତି ଡାକନ୍ତୁ ତାପରେ ମା ଯେତେବେଳେ ଧାଡ଼ି ଦେଇଛନ୍ତି ସେତେବେଳେ ଆଖିକି ମଳୁଛନ୍ତି ରୋଦନ୍ତା ମୁହୁ ରୋଦନ କରୁଛନ୍ତି କ୍ରନ୍ଦନ କରୁଛନ୍ତି ଏଇଟାକୁ ଆମର ଶ୍ରୀ ଶ୍ରୀମନ୍ଦ ରାଧାମନ୍ଦ ସ୍ୱାମୀ ମହାରାଜ କହନ୍ତି କୁନ୍ତିଦେବୀ ଏଇଟାକୁ ଦେଖିଥିଲେ ସେଥିପାଇଁ କୁନ୍ତିଦେବୀ ତାଙ୍କ ସ୍ତୁତିରେ ସେ କଥା କହିଛନ୍ତି ସିଏ ଆଶ୍ଚର୍ଯ୍ୟ ହେଇଯାଇଛନ୍ତି ଯିଏ ମୃତ୍ୟୁ ଯାହାକୁ ଭୟ କରନ୍ତି ସିଏ ମଧ୍ୟ ଯଶୋଦାଙ୍କ ଭୟରେ କ୍ରନ୍ଦନ କରିଛନ୍ତି ଏଇଟା ଅଭିନୟ ନଥିଲା ପ୍ରକୃତ ସିଏ ଭୟ କରିଥିଲେ ରୋଦନ୍ତା ରୋଦନ କରୁଥିଲେ ସେ ମୁହୁ ନେତ୍ର ନେତ୍ରକୁ ମଳୁଛନ୍ତି ହାତ ଦ୍ୱାରା ଯୁଗ୍ମ ମୃଦନ୍ତମ କରାମ୍ବୁଜ ତାଙ୍କର ଯେଉଁ ସୁନ୍ଦର ପଦ୍ମ ରହିଛି କ'ଣ ହସ୍ତପଦ୍ମ ହାତ ଦୁଇଟି ପଦ୍ମ ବୋଲି ଦେଖାଯାଉଛି କରାମ୍ବୁଜ ଯୁଗ୍ମଣ ଦୁଇ ହାତରେ ସେ ଛାଟଙ୍କ ନେତ୍ର ବହୁତ ଆତଙ୍କ ହେଇଯାଉଛନ୍ତି ବହୁତ ଭୟଭୀତ ହେଇଯାଉଛନ୍ତି ମାଆଙ୍କୁ ଦେଖି ଏବଂ ମୁହୁ ଶ୍ୱାସ କମ୍ କରିଥିଲି ରେଖାଙ୍କ ଏତେ କମ୍ପ ଆସୁଛି ତାଙ୍କ ଶରୀରରେ ବହୁତ ଦୀର୍ଘ ଶ୍ୱାସ ନେଉଛନ୍ତି ଏବଂ ତାଙ୍କର କଣ୍ଠରେ ତିନୋଟି ରେଖା ଫୁଟି ଉଠୁଛି ତ୍ରିକାଙ୍କ କଣ୍ଠ ଚିତ୍ରପ୍ରେମ ଦାମ ଦରମ ଭକ୍ତିବଦ୍ଧମ ସେହି ଦାମଦର ଯିଏକି ଭକ୍ତି ଦ୍ୱାରା ବଦ୍ଧ ହେଇଛନ୍ତି ସେ ସମସ୍ତଙ୍କୁ ଆମେ ବଦ୍ଧ କରି ରଖିଛନ୍ତି ଭଗବତ ଗୀତା ଚତୁର୍ଦ୍ଦଶ ଅଧ୍ୟାୟ ଭଗବାନ କହିଛନ୍ତି ସତ୍ୱ ରଜସ କମେଇଟି ଗୁଣା ପ୍ରକୃତି ସମ୍ବନ୍ଧା ଗୁଣା ପ୍ରକୃତି ସମ୍ବନ୍ଧ ନିବନ୍ଧନ୍ତି ମା ବାହୁ ଦେହେ ଦେହିନ ଅଭ୍ୟାମ ଆମେ ସମସ୍ତଙ୍କୁ ସେ ବନ୍ଧନ କରି ରଖିଛନ୍ତି ସତ୍ୱ ରଜ ତମ ତ୍ରିଗୁଣ ଭିତରେ କିନ୍ତୁ ସିଏ ଆଜି ଭକ୍ତିରେ ବଦ୍ଧ ହେଇଯାଇଛନ୍ତି ମାଙ୍କର ଭକ୍ତିରେ ବଦ୍ଧ ହେଇଯାଇଛନ୍ତି
ଇତି ବୃକ୍ଷ ଲୀଳା ନିରାନନ୍ଦ କୁନ୍ଦେ ଧ୍ରୁବ ସଙ୍ଗେ ଗୋବର୍ଦ୍ଧନ ମାତା
ଆନନ୍ଦ କୁଣ୍ଡେ ଭଗବାନ ଲୀଳାର ଆନନ୍ଦ କୁଣ୍ଡରେ ସମସ୍ତଙ୍କୁ ମଗ୍ନ କରାଉଛନ୍ତି ଆମେ ଯେଉଁଭଳିଆ ଭଗବାନ ଲୀଳାକୁ ଆନନ୍ଦରେ ଶ୍ରବଣ କଲେ ବା କୀର୍ତ୍ତନ କଲେ ସେଇଭଳିଆ ବ୍ରଜବାସୀମାନେ ଆନନ୍ଦ କୁଣ୍ଡରେ ନିମଜ୍ଜମାନ ହେଉଛନ୍ତି ଭଗବାନ ଲୀଳା ଦର୍ଶନ କରି ଅନେକ ଲୀଳା ରହିଛି ଇତିଦ୍ରିକ ଏଇଭଳି ଭାବରେ ସୁଲୀଳା ବି ଆନନ୍ଦ କୁଣ୍ଡେ ଆନନ୍ଦ କୁଣ୍ଡରେ ସେମାନେ ମଜ୍ଜିତ ହେଉଛନ୍ତି ବହୁତ ଆନନ୍ଦ ତାଙ୍କର ବଢ଼ି ବଢ଼ିକା ଯାଉଛି ପ୍ରତିଦିନ ଆନନ୍ଦ ବଢ଼ି ବଢ଼ିକା ଯାଉଛି ସୋଘସ ନିମଜ୍ଜନ୍ତମ ମାଖ୍ୟା ପର୍ଯ୍ୟନ୍ତମ ଭଗବାନଙ୍କ ଏହି ଲୀଳାକୁ ସେମାନେ ଚିନ୍ତା କରୁଛନ୍ତି ସବୁବେଳେ ସ୍ମରଣ କରୁଛନ୍ତି ଏତେ ଆନନ୍ଦ ପ୍ରାପ୍ତ ସ୍ମରଣ କରି ମଧ୍ୟ ଆନନ୍ଦ ପ୍ରାପ୍ତ ହେଉଛନ୍ତି ଏବଂ ତଦିଏ ସିଏ ତ ଡିଏସୁ ଭକ୍ତି ତତ୍ତ୍ୱ ଏସବୁ ତତ୍ତ୍ୱକୁ ଜଣେ ଭକ୍ତିରେ ହିଁ ଜାଣିବେ ସେମାନେ ସେ ଭକ୍ତି କରିଥିଲେ ଭଗବାନଙ୍କୁ ଭକ୍ତି ମାଧ୍ୟମରେ ସେମାନେ ସେ ତତ୍ତ୍ୱକୁ ଜାଣୁଥିଲେ ଏବଂ ପୁନଃ ପ୍ରେମ ତତ୍ତ୍ୱ ଶତାବ୍ଦୀ ବନ୍ଦେ ତେଣୁ ଏହିଭଳି ଭାବରେ ସେ କୃଷ୍ଣଙ୍କ ସହିତ ପ୍ରେମ ଲୀଳାରେ ପ୍ରେମ ଲୀଳା କୁଣ୍ଡରେ ମଜ୍ଜିତ ହେଉଥିଲେ ଆନନ୍ଦ ପ୍ରାପ୍ତ ହେଉଥିଲେ ତେଣୁ ଏହିଭଳି ଭାବରେ ଭଗବାନଙ୍କର ଲୀଳା ସବୁ ରହିଛି ଅନେକ ଲୀଳା ସବୁ ରହିଛି ଆମେ ଏଇ ଛଅ ଦିନ ଧରି କିଛି ଆଲୋଚନା କଲେ ଆମର ତଥାପି ଭୀଷଣ ପୂର୍ବରୁ ଆମେ ଆପଣମାନଙ୍କ ପାଖରେ ଏମିତି କହିବୁ ଯେ ପ୍ରକୃତରେ ଆମର କୌଣସି ଯୋଗ୍ୟତା ନାହିଁ ଭଗବାନ ଲୀଳା ବର୍ଣ୍ଣନା କରିବା ପାଇଁ ତେଣୁ ଗୁରୁଦେବ କୃପାରୁ ବୈଷ୍ଣମାନ କୃପାରୁ ଆମେ କିଛି ଏଇ ଭଗବାନଙ୍କ ଲୀଳା ବର୍ଣ୍ଣନା କଲେ ଆପଣମାନେ ଯେଉଁ ଛଅ ଦିନ ଧରି ଶ୍ରବଣ କଲେ ଯଦି କିଛି ଆନନ୍ଦ ପ୍ରାପ୍ତ ହେଇଥିବେ ତାହେଲେ ସେଥିରେ ମୋର କୌଣସି ଯୋଗ୍ୟତା ନାହିଁ ପ୍ରକୃତରେ ଶାସ୍ତ୍ର ବାଣୀ ଶାସ୍ତ୍ରବାଣୀକୁ ମୋର ପ୍ରକାଶ କରିବା ପାଇଁ ମୋର ଯୋଗ୍ୟତା ନାହିଁ, କିନ୍ତୁ ଯାହା ହେଉ ଯେମିତି ଭାବରେ ଛୋଟ ପିଲା ଠିକ୍ ଭାବରେ କଥା କହିପାରେ ନାହିଁ, କିନ୍ତୁ କଥା ନ କହିପାରିଲେ ମଧ୍ୟ ମା ବୁଝିପାରେ, ସେଇଭଳି ଭାବରେ ଆମେ ଯେଉଁ ଭଗବାନଙ୍କର ସଚ୍ଚିଦାନନ୍ଦର କଥା ସବୁ ରହିଛି, ଆମେ ତାକୁ ଆମର ଏତେ ଯୋଗ୍ୟତା ନାହିଁ ବର୍ଣ୍ଣନା କରିବା ପାଇଁ, କିନ୍ତୁ ଯାହା ବି ହେଉ ଯେତିକି ଭଗବାନ କୃପାରୁ ଗୁରୁବରଙ୍କ କୃପାରୁ ଆମେ ଏତିକି ବର୍ଣ୍ଣନା କଲେ ଆମ କଥାକୁ ବିଶ୍ରାମ ଦେବା। ତେଣୁ ଆମେ ଆଶା କରିବା ଯେ ଏଇ ଭଗବାନଙ୍କ ଲୀଳା ଆପଣମାନେ ଶ୍ରବଣ କଲେ, ସ୍ମରଣ କରିବେ, ଏଇଭଳି ଭାବରେ ଶାସ୍ତ୍ରକୁ ଅଧ୍ୟୟନ କରିବେ। ପ୍ରଭୁପାଦ ମହାରାଜ ଯେଉଁଭଳି ଭାବରେ ଏହି ସାରା ପୃଥିବୀରେ ଭଗବାନ ନାମ ପ୍ରଚାର କରିଛନ୍ତି, ତେଣୁ ଆପଣମାନେ ମଧ୍ୟ ସେଇଭଳି ଭାବରେ ଭଗବାନଙ୍କ ନାମର ଆଶ୍ରୟ ନିଅନ୍ତୁ ଏବଂ ଏ ଶାସ୍ତ୍ର ପାଠ କରନ୍ତୁ। ଆପଣ ତ ପାଠ କରୁଛନ୍ତି, କରୁଥିବେ ନିଶ୍ଚିତ ଭାବରେ ଭଗବାନଙ୍କର ଆରାଧନା ସବୁ କରୁଛନ୍ତି। ତେଣୁ ଆମକୁ ଗୋଟେ ଏହି ସୁଯୋଗ ଦେଇଥିବାରୁ ଆମେ ଆପଣଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରୁଛୁ ଏବଂ ମୋର କଥାକୁ ବିଶ୍ରାମ ଦେଉଛୁ। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦପୁରୀ ବୈଷ୍ଣବ କି ଗାଈ ଗୋ।